सर्वप्रथमे मूल परमाराध्या गुरुदेव श्री श्रीमद गौरगोविंद गोस्वामी गुरुदेवंकर अभय चरण कमल तले निजकु समर्पित करि तंकर कृपा भिक्षा करि एवं तंकर चरण कमल तले दंडवत प्रणाम पूर्वक संस्थार संस्थापक आचार्य कृष्ण कृपा श्रीमूर्ति श्री श्रीमद अभय चरण अरविंद भक्ति वेदानंद स्वामी प्रभुपादजी महाराज के चरण कमल के दंडवत प्रणाम पूर्वक समस्त वैष्णव आचार्य गुरुवर्ग चरण से मोर प्रणति निवेदन पूर्वक प्रभु श्री श्री जगन्नाथ बलदेव सुभद्रा महाराणी कृपा रही गुंडीचा मंदिर रे आम मैने श्रीमद भागवतम षष्ठ स्कंदर चित्रकेत महाराज चरित्र किसी शुणी तारपर वृत्रासुर चरित्र को जी तेब आम मैंने रामेश्वर मंदिर रे चित्रकेतु प्रसंग श्रवण कर आउ दुईटी अध्याय सी रही जीवे ताको आलोचना करने संभव ना कारण वृत्रासुर चरित बहुत विस्तार चरित तेबे सुरसेन राजा चित्रकेतु महाराज जी की विषय पंग भितर बुड़ी रही थे महाराज कोटिए राणी थे कौनसी भूसंपत्तिर अभाव नथिला किंतु एक पुत्र पाई से किभली क्रंदन करूला आम मैंने शुणी नारद मुनि निकट अंगिरा ऋषि निकट साधु कृपा भगवत कृपा जीव को धर्म अर्थ काम मुख्य भक्ति प्रदान कर भगवत कृपा जोभली साधु कृपाटा से भाई साधु कृपा भगवत कृपा ठार भिन्न नुहे केवल पात्रटा भिन्न जोभली आम गोटे दुग्ध को जेकोसी भाण्डर रखा से भाण्डर महिमा किए देखते दुग्ध कहते मटी पात्र रखु पीतल पात्र रखु जो पात्र रखु कृपाटी जो पात्र रे बाह्यत पात्रटा मुझे देखा जा भगवान कृपा ये साधुर कृपा ये महाजन कृपा किंतु कृपा प्रकृत में भगवान पाखु आसे भक्त कृपा से भगवान स्वयं करुणार कृपा आ दुई दुई महाजन कृपा पाई नारद मुनि करुणा नारद मुनि बहुत सुंदर प्रवचन देखते से प्रवचन को आम शुणापी समय ना पर आलोचना करवा अंगिरा ऋषि प्रवचन एवं नारद मुनि प्रवचन रे आज चित्रकेतु महाराज जी एक नंबर विषय थे से आज शुद्ध भक्त है भगवान एभली शुद्ध भक्त हेले साधु यहाँ हूँ करुणा भागवत जब छत्र छत्र आम आलोचना करवा तो गोटे वस्तु पर सब प्राधान्य दि जाइए ये समस्त गौड़ीय वैष्णव सिद्धांत केवल ये गोटे सिद्धांत पर टिकी रही गोटे सिद्धांत को जब न बुझी पारे से संपूर्ण भागवत महिमा को केवल उपलब्धि करें केवल जन निष्किंचन परमहंस वैष्णव करुणार ही जन मंडित हेले भगवान को से प्राप्त हो पार तार जीवन कृतार्थ हो पार से विषय हो कि भक्ताभ्यास भक्ताभास स्थित ही था सहितम प्रतिबुद्धात्मा चित्र केतु द्विजोक्ति गृहांधकूप निष्क्रांतम सरपंग इव द्विज इव दीप सुखदेव गोस्वामी परीक्षित महाराज षष्ठ स्कंदर सुख परीक्षित ये डायरेक्ट संवाद कहे हे परीक्षित जी सर पंक रूपी गृहांधकूप चित्रकेतु बहुत सुंदर उपमा ये आमर मन को बारंबार भागवत मूल उपदेश को शुणा को पड़ो आम के संसार विषय मुक्त नुहति आम भक्त हेले भी आम भक्त कौन कह बेश ने भी जे संसार विषय आम इंद्रिय माने संसार विषय को ग्रहण करने वृत्तिटा को छाड़ ना स्वाद को छाड़ ना जेको समय भक्ति स्वाद न मिले से पुणी विषय स्वाद को ग्रहण करने पूर्व स्वभाव को ग्रहण करने सरपंक इव द्विज इव दीप गृहांधकूप निष्क्रांतम गृह रूपक अंधकूप पड़ जाइए किए ना चित्रकेतु एवं गृह रूपर अंधकूप को क्या सहित तुलना करीप हस्ती जो सरपंक ସରୋବରର ପଙ୍କ ଭିତରେ ପଡ଼ିଯାଏ। ହସ୍ତି କେତେ ବଳବାନ ହେଲେ ବି ସରୋବରର ପଙ୍କରୁ ନିଜକୁ ଉଦ୍ଧାର କରିପାରିବନି। କେବେ କେତେ ବଳବାନ ହେଲେ ବି, କେତେ ବୁଦ୍ଧିମାନ ହେଲେ ବି, କେତେ ଶକ୍ତିମାନ ହେଲେ ବି, ସରୋବରର ପଙ୍କରୁ ହସ୍ତିକୁ, ଦୀପକୁ ଉଦ୍ଧାର କରିବାକୁ ଆଉ ଜଣେ ବ୍ୟକ୍ତି ଆବଶ୍ୟକ, ଜଣେ ଶକ୍ତିଶାଳୀ ବୁଦ୍ଧିମାନ ବ୍ୟକ୍ତି ଆବଶ୍ୟକ। ଆଉ କେହି ବି ହସ୍ତି ଉଦ୍ଧାର କରିପାରିବେନି, ଗୋଟିଏ ବିଷୟ ଗୋଟିଏ ବିଷୟ ଲୋକକୁ ଉଦ୍ଧାର କରିପାରିବେନି। ଆଉ ଗୋଟିଏ ଯଦି ହସ୍ତି ଯିବ, ମୁଁ ଆଉ ସେ ହସ୍ତିକୁ ଉଦ୍ଧାର କରିବି, ସିଏ ବି ଫସିଯିବ ସେଥିରେ, କାରଣ ସେ ପଙ୍କ। କେହି ବିଷୟ ଗୋଟିଏ ବିଷୟକୁ ବି ସାହାଯ୍ୟ କରିପାରିବନି ଏଇ ଗୃହାନ୍ଦ କୂପରୁ ବାହାର କରିବା ପାଇଁ। ତାହେଲେ କିଏ ବାହାର କରିବେ ନା? ଯିଏ ଗୃହାନ୍ଦ କୂପର ଉର୍ଦ୍ଧ୍ୱରେ ଅଛନ୍ତି, ବାହାରେ ଅଛନ୍ତି, ଶୁଦ୍ଧ ଭକ୍ତ। ଏ ଅଙ୍ଗିରାଙ୍କର ଆଉ ନାରଦ ମୁନିଙ୍କର ବଚନରେ ସରପଙ୍କରୁ ଦୀପ ନିଷ୍କ୍ରାନ୍ତ ହେଲା ଭଳି ଆଜି ଗୃହାନ୍ଦ କୂପରୁ ବାହାରିଗଲେ। କେବଳ ବାହାରିଲେ ନେଇ, ଏଭଳି ପାତ୍ରତାକୁ ସେ ସଜାଡ଼ି ଦେଲେ ଚିତ୍ରକେତୁ, ସାତ ଦିନ ଭିତରେ ଭଗବାନ ପାଇଗଲେ। ଏ ସାତ ଦିନ ବହୁତ, ସବୁ ଜାଗାରେ ସାତ ଦିନ ବହୁତ ଗୁରୁତ୍ୱ। ପରୀକ୍ଷିତ ମହାରାଜ ସାତ ଦିନ ଶ୍ରବଣ କରି ଭଗବାନଙ୍କୁ ପାଇଗଲେ। ଚିତ୍ରକେତୁ ସାତ ଦିନ କେବଳ ସଂକର୍ଷଣଙ୍କର ମନ୍ତ୍ରକୁ ଅଭ୍ୟାସ କଲେ ଏବଂ ନାରଦମୁନି ଏତେ ଖୁସି ହେଇଗଲେ ଚିତ୍ରକେତୁଙ୍କ ଉପରେ, ପ୍ରବଚନ ଦେଲାବେଳେ ଯେଉଁ ଗ୍ରହଣ କରିବାର ତାଙ୍କର ଯୋଗ୍ୟତାକୁ ଦେଖି, ତାଙ୍କର ପାତ୍ରତାକୁ ଦେଖି ବହୁତ ଖୁସି ହେଇଗଲେ। କହିଲେ, ଚିତ୍ରକେତୁ, ମୁଁ ତୁମକୁ ସଂକର୍ଷଣଙ୍କର ମନ୍ତ୍ର ଦେଉଛି। ଏବଂ ସଂକର୍ଷଣଙ୍କର ମନ୍ତ୍ର ଦେଲା ପରେ ଚିତ୍ରକେତୁ ସେଇ ମନ୍ତ୍ରଟିକୁ ସାତ ଦିନ ଅଭ୍ୟାସ କରିଛନ୍ତି। କେବଳ ସାତ ଦିନ, ବେଶୀ ଦିନ ଲାଗିନି। ଏବଂ ସାତ ଦିନ ଭିତରେ ସେ ଶୁଦ୍ଧ ଭକ୍ତ ହେଇଗଲେ। କିଭଳି ଶୁଦ୍ଧ ଭକ୍ତ ହେଲେ? ଶରୀର ତ୍ୟାଗ କରିକି ନାହିଁ, ଶରୀର ଥିବା ଅବସ୍ଥାରେ ଭଗବାନଙ୍କୁ ସାକ୍ଷାତ ଦର୍ଶନ ପାଇଲେ, ସାକ୍ଷାତ ଦର୍ଶନ। ସଂକର୍ଷଣ ଆସିଲେ, ଦୁଇଟି ଅଧ୍ୟାୟରେ ସବୁ ବର୍ଣ୍ଣନା ଅଛନ୍ତି। ସେ ଅଧ୍ୟାୟ ଛାଡ଼ି ଆମେ ଯିବା ଚିତ୍ରକେତୁ କିଭଳି ସତୀଙ୍କ ଦ୍ୱାରା ଅଭିଶପ୍ତ ହୋଇଛନ୍ତି ଏବଂ ବୃତ୍ରଙ୍କର ଶରୀରରେ ପ୍ରବେଶ କରୁଛନ୍ତି, ଆଉ ଭଗବାନଙ୍କର କରୁଣା, କାରଣ ଏ ଷଷ୍ଠ ସ୍କନ୍ଧ ହେଉଛି ଷଷ୍ଠୀ ପୋଷଣ ମୁଚ୍ୟତେ। ଷଷ୍ଠ ସ୍କନ୍ଧକୁ ଭାଗବତଙ୍କର ଦଶ ଲକ୍ଷଣରୁ ପୋଷଣ ଲକ୍ଷଣ କୁହାଯାଏ। ପୋଷଣ ଶବ୍ଦର ଅର୍ଥକୁ ଆଚାର୍ଯ୍ୟମାନେ କ'ଣ ଅର୍ଥ କରିଛନ୍ତି? ପୋଷଣ ତତ୍ ଅନୁଗ୍ରହ। ଭକ୍ତଙ୍କୁ ଯଦି ଭକ୍ତିରେ ବଞ୍ଚିବାକୁ ପଡ଼ିବ, ତାହେଲେ ଷଷ୍ଠ ସ୍କନ୍ଧକୁ ବାରମ୍ବାର ପଢ଼ିବାକୁ ପଡ଼ିବ। ପୋଷଣ ତତ୍ ଅନୁଗ୍ରହ, ଭକ୍ତ ଯେକୌଣସି ଅବସ୍ଥାରେ ଯେକୌଣସି ଶରୀରକୁ ଗଲେ ଭଗବାନଙ୍କର କୃପା ତା ଉପରେ ବର୍ଷଣ ହେଇକି ରହୁଛି। ତତ୍ ଅନୁଗ୍ରହ, ତାଙ୍କର ଭକ୍ତକୁ ସେ ସବୁବେଳେ ଅନୁଗ୍ରହ କରିବା ପାଇଁ ବ୍ୟାକୁଳ। ଭଗବାନ ଭକ୍ତକୁ ଅନୁଗ୍ରହ କରିବା ପାଇଁ ବ୍ୟାକୁଳ, ଭଗବାନ ଭକ୍ତକୁ ଭକ୍ତ ଦ୍ୱାରା ବି କୃପା କରିବା ପାଇଁ ବ୍ୟାକୁଳ। ତେଣୁ ଚିତ୍ରକେତୁଙ୍କର କୃପାକୁ ଜୀବ ଗୋସ୍ୱାମୀ ଭକ୍ତି ସନ୍ଦର୍ଭରେ ସୌରୀ କୃପା ବୋଲି କହିଛନ୍ତି। ଚିତ୍ରକେତୁ ସାଧୁଙ୍କର କୃପା ପାଇବା ପାଇଁ ଏଭଳି ଆସିନଥିଲେ ପ୍ରବଚନ ଶୁଣିବା ପାଇଁ, କୌଣସି ସାଧୁଙ୍କୁ ଇନଭାଇଟ୍ କରୁନଥିଲେ ଅଙ୍ଗିରା ଋଷିଙ୍କୁ, କିନ୍ତୁ ଅଙ୍ଗିରା ଋଷି ଯଦୃଚ୍ଛା କ୍ରମେ, ଭଗବତୀ ଇଚ୍ଛା କ୍ରମେ ଆସିକି ପହଞ୍ଚିଥିଲେ ଏବଂ ଇଏ କୃପା ମାଗିନାହାନ୍ତି, ଇଏ ବିଷୟ ମାଗିଛନ୍ତି, ପୁତ୍ର ଦିଅନ୍ତୁ, କିନ୍ତୁ ଇଏ ସୌରୀ କୃପା, ନିଜ ତରଫରୁ ସେ କୃପା ଦେଲେ। ଯେଭଳି ଜଡ଼ଭରତ ସୌରୀ କୃପା ପାଇଥିଲେ, ଜଡ଼ଭରତ ରାଜା ରହୁଗଣ ରହୁଗଣ ଗାଳି ଦେଇକି କୃପା ପାଇଲେ। ଭଗବାନ କୃପାର ଯୋଗ୍ୟତା ଦେଖନ୍ତୁ, ସିଏ ଜଡ଼ଭରତ ଗାଳି ଦେଉଛନ୍ତି ପାଲିଙ୍ଗି ବୋହିଲା ବେଳେ, ଶିବିକା ବୋହିଲା ବେଳେ, ଆରେ ତୁ ଏତେ ସ୍ଥୂଳ ଶରୀର ଧରିଛୁ, ତୁ ଠିକ୍ ସେ ପାଲିଙ୍ଗି ବୋହିପାରୁନୁ? ସେବା ପୂଜା କରିଛନ୍ତି ଜଡ଼ଭରତଙ୍କର ସେବା ପୂଜା ରହୁଗଣ କରିନାହାନ୍ତି, ଚିତ୍ରକେତୁ ନାରଦ ମୁନିଙ୍କର ଅଙ୍ଗିରା ଋଷିଙ୍କର ସେବା ପୂଜା କରିନାହାନ୍ତି। ଏକ କାମନାବାଦୀ ବିଷୟାସକ୍ତ ବ୍ୟକ୍ତି ରାଜା ରହୁଗଣ, ଚିତ୍ରକେତୁ, କିନ୍ତୁ ଏମାନେ ସୌରୀ କୃପା ପାଇଗଲେ। ଏମାନେ ସ୍ୱତନ୍ତ୍ର ଭଗବତ କୃପା ଯାହା ସାଧୁଙ୍କ ଅନ୍ତର ରଚିକି ପାଇଗଲେ। ଭକ୍ତି ରସାୟନରେ ମଧୁସୂଦନ ପାଦ ସରସ୍ୱତୀ, ଆମର ଆଲୋଚନାକୁ ଆସିବ ସେ ବିଷୟ, ମଧୁସୂଦନ ପାଦ ସରସ୍ୱତୀ କୃପାର ପାତ୍ର କିଭଳି ଭକ୍ତ ସଜାଡ଼ନ୍ତି ଆଉ ଜଣେ ଭକ୍ତଙ୍କର ସେ ବ୍ୟାଖ୍ୟା ଦେଇଛନ୍ତି। ତେବେ ଚିତ୍ରକେତୁ ସଂକର୍ଷଣଙ୍କୁ ସାକ୍ଷାତ ଦର୍ଶନ କଲେ, ତାଙ୍କର ସ୍ତୁତି କଲେ ଏବଂ ପ୍ରଭୁ ସଂକର୍ଷଣ ଚିତ୍ରକେତୁଙ୍କୁ ଏକ ଅଦ୍ଭୁତ ଶକ୍ତି ଦେଲେ। ଶରୀର ପରିବର୍ତ୍ତନ ହେଇଗଲା, ଏଇ ଶରୀରରେ ଥାଇକି ଭଗବତ ଭକ୍ତିର ମହିମା ଏକ କଳ୍ପନା ବସ୍ତୁ ନାହିଁ। ଏଇ ଯେଉଁ ମାନବ ଶରୀରରେ ଥିଲେ, ସୁରସେନର ରାଜା, ମଥୁରାର ରାଜା ଥିଲେ ମାନବ ଶରୀର, କିନ୍ତୁ ମାନବ ଶରୀରରୁ ସେ କେଉଁ ଶରୀରକୁ ଗଲେ ଏବଂ କ'ଣ କ'ଣ ସ୍ଥିତି ଲାଭ କଲେ ଆମେ ଶୁଣିବା 17 ଅଧ୍ୟାୟ ଠାରୁ, ଷଷ୍ଠ ସ୍କନ୍ଦର 17 ଅଧ୍ୟାୟରୁ। ଏଇ ଅଧ୍ୟାୟରେ ଚିତ୍ରକେତୁ ଅଭିଷକ୍ତ ହେବେ ସତୀଙ୍କ ଦ୍ୱାରା, ଏବଂ ଏ ଅଧ୍ୟାୟ ବିଜୟଧ୍ୱଜାଙ୍କ ପଦରତ୍ନାବଳୀ ରଚନା କରିଛନ୍ତି। ଯେଉଁମାନେ ଶାସ୍ତ୍ର ତତ୍ତ୍ୱଜ୍ଞ ସେମାନେ ନାରାୟଣ ତାଙ୍କୁ ମୁକ୍ତି ପ୍ରଦାନ କରିବେ, ନୁହନ୍ତୁ ଅଯୋଗ୍ୟାନା। ଯେଉଁମାନେ ଶାସ୍ତ୍ର ତତ୍ତ୍ୱକୁ ବୁଝିବା ପାଇଁ ଯୋଗ୍ୟ ହେବେନି ସେମାନେ ମୁକ୍ତିପ୍ରାପ୍ତ ହୋଇପାରିବେ ନା। କାହିଁକି ନା ଶାସ୍ତ୍ର ପ୍ରତି ତାଙ୍କର ସନ୍ଦେହ ରହିବ, ଭକ୍ତି ପ୍ରତି ସନ୍ଦେହ ରହିବ, ଭକ୍ତ ପ୍ରତି ସନ୍ଦେହ ରହିବ। ଇଏ ଏଭଳି ଏକ ଅଧ୍ୟାୟ, ଆକୁ ବୁଝିବା କି ଉଦ୍ଦେଶ୍ୟରେ ଭଗବାନ ସତୀଙ୍କ ଦ୍ୱାରା ଯେଉଁ ଅଭିଶପ୍ତ କରୁଛନ୍ତି ଚିତ୍ରକେତୁଙ୍କୁ, ଯିଏ ସାକ୍ଷାତ ସଂକର୍ଷଣକୁ ସାକ୍ଷାତ କରିଛନ୍ତି, ପ୍ରାପ୍ତ ହୋଇଛନ୍ତି, ତାଙ୍କ କରୁଣା ପ୍ରାପ୍ତ ହୋଇଛନ୍ତି। ଇଏ ଅତି ଗଭୀର ରହସ୍ୟ। ଏଇ ଶାସ୍ତ୍ରାର୍ଥକୁ ବୁଝାଇବା ପାଇଁ ବର୍ତ୍ତମାନ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ ପ୍ରବଚନ ଆରମ୍ଭ କରିବେ। 17 ଅଧ୍ୟାୟ, ଶ୍ରୀ ଶୁକ ଉବାଚ ଯତଶ୍ଚାନ୍ତର୍ହିତୋ ଅନନ୍ତ ସ୍ତସ୍ୟୀକୃତାଦିଶେ ନମ ବିଦ୍ୟାଧର ଚିତ୍ରକେତୁ ଚଚାର ଗଗନେଚର। ସୁଖଦେବ କହୁଛନ୍ତି ପରୀକ୍ଷିତ, ବିଦ୍ୟାଧର ଚିତ୍ରକେତୁ, ଚିତ୍ରକେତୁ ମାନବ ଶରୀର ଥିଲା ବେଳେ ବିଦ୍ୟାଧର ପାଇ ହେଇଗଲେ, କେତେ ବଡ଼ ଛୋଟ କଥା ନାହିଁ ଆଜ୍ଞା। ଚିତ୍ରକେତୁ ସୁରସେନା ରାଜା ଥିଲାବେଳେ ଶଙ୍କର୍ଷଣଙ୍କୁ ଦର୍ଶନ କଲେ, ଶଙ୍କର୍ଷଣଙ୍କ କୃପାରୁ ଏ ମାନବ ଶରୀର ଥାଇ ବିଦ୍ୟାଧରଙ୍କର ଅଧିପତି ହେଇଗଲେ। ଆଉ ବିଦ୍ୟାଧରଙ୍କର ଅଧିପତି ହେଇକି ଆଉ ମଥୁରାରେ ରହିଲେ ନା, ଗଗନେଚର ବିମାନ କେବଳ ବୁଲିଲେ। ବିଦ୍ୟାଧର ଯେଉଁ ମାନବ ଦେବତା ଶ୍ରେଣୀର ବିଭାଗ ସବୁ ଅଛନ୍ତି, ସେ ବିଦ୍ୟାଧର ହେଇକି ଭ୍ରମଣ କରୁଛନ୍ତି। କେତେବେଳେ ନା ଯତଶ୍ଚ ଅନ୍ତର୍ହିତ ଅନନ୍ତ, ପ୍ରଭୁ ଶଙ୍କର୍ଷଣଙ୍କୁ ସ୍ତୁତି କରିସାରିଲା ପରେ ଶଙ୍କର୍ଷଣ ଯେଉଁ ସମୟରେ ଅନ୍ତର୍ହିତ ହେଲେ ସେଇ ଦିଶକୁ ପ୍ରଣାମ କଲେ, ସେ ଦିଗକୁ ପ୍ରଣାମ କଲେ, ତାଙ୍କ ସମ୍ମୁଖରେ ଭଗବାନ ଆବିର୍ଭାବ ହୋଇଛନ୍ତି ଶଙ୍କର୍ଷଣ। ଚିତ୍ରକେତୁଙ୍କୁ ପ୍ରଣାମ କରିକି ସ୍ତୁତି ସରିଲେ, ପ୍ରଣାମ କଲେ, ଭଗବାନଙ୍କର ପ୍ରବଚନ ଅଛି ଆ ପୂର୍ବ ଅଧ୍ୟାୟରେ, ଭଗବାନ ଅନ୍ତର୍ହିତ ହୋଇଗଲେ ଏବଂ ସେଇ ଦିଗକୁ ପ୍ରଣାମ କରୁଛନ୍ତି ଚିତ୍ରକେତୁ। ଏ ପ୍ରଣାମ କରିସାରିଲା ପରେ ସଙ୍ଗେ ସଙ୍ଗେ ତାଙ୍କର ବିଦ୍ୟାଧରର ଯୋଗ୍ୟତା ଅଛି। ବୀରରାଘବାଚାର୍ଯ୍ୟ ରଚନା କରୁଛନ୍ତି, ଯସ୍ୟାମ ଦିଶମ ସଂକର୍ଷଣ ଅନ୍ତର୍ହିତବାନ ତସ୍ମୈ ଦିଶ ନମସ୍କୃତ୍ୱା, ସେ ଦିଗକୁ ନମସ୍କାର କଲେ ସ ବିଦ୍ୟାଧର ବିଦ୍ୟାଧରତ୍ୱ ପ୍ରାପ୍ତ, ସଙ୍ଗେ ସଙ୍ଗେ ବିଦ୍ୟାଧର ହେଇଗଲେ। ଯେଉଁ ଦେବତା ଶ୍ରେଣୀ ବିଭାଗ ଅଛନ୍ତି ବିଦ୍ୟାଧର, ସେ ବିଦ୍ୟାଧର ହେଇଗଲେ ଚିତ୍ରକେତୁ। ଏବଂ ବିଦ୍ୟାଧର ଚିତ୍ରକେତୁ ଚଚାର ଗଗନଚର, ଆଉ ସୁରସେନ ରାଜା ହେଲେ ନା ଗଗନରେ ଭ୍ରମଣ କରୁଛନ୍ତି, ଏବଂ କିଭଳି ଭ୍ରମଣ କରୁଛନ୍ତି, ଭଗବାନଙ୍କ କୃପାରେ ଭଗବାନ ଏକ ସୁନ୍ଦର ବିମାନ ଦେଇଛନ୍ତି ଚିତ୍ରକେତୁଙ୍କୁ, ବହୁତ ସୁନ୍ଦର ବିମାନ ଦେଇଛନ୍ତି, ସେ ବିମାନ ସେ ଭ୍ରମଣ କରୁଛନ୍ତି। ଏଇ ଭ୍ରମଣ କରୁଥିବା ସମୟରେ, ସେ କୈଳାସ ଦେଇ ଯାଉଥିବା ସମୟରେ ସେଠି ବି ପ୍ରବଚନ ଚାଲିଛି, ସେଠି ଶିବଜୀଙ୍କୁ ଦେଖିବେ ଏବଂ ସେଇଠି ସତୀ ହିଁ ଅଭିଶାପ ଦେବେ। ସେଇ ପ୍ରସଙ୍ଗ ଏଇ 17 ଅଧ୍ୟାୟରେ ଅଛନ୍ତି। ସଲକ୍ଷ୍ୟମ ବର୍ଷ ଲକ୍ଷାଣାମ ଅବ୍ୟାହିତ ବଳେନ୍ଦ୍ରିୟ ସ୍ତୁୟୋମାନ ମହାଯୋଗୀ ମୁନିଭି ସିଦ୍ଧ ଚାରଣୀ। ଯିଏ ବିଷୟ ଥିଲେ ଚିତ୍ରକେତୁ, ଆଜି ନାରଦ ମୁନି ଅଙ୍ଗିରା ଋଷିଙ୍କର କରୁଣାରୁ ଆଜି କ'ଣ ତାଙ୍କର ଅବସ୍ଥା ହେଇଛି ଦେଖନ୍ତୁ। ସାଧାରଣ ଭକ୍ତ ନାହିଁ, ଭକ୍ତର ବିଭାଗ ତ ବହୁତ ଅଛନ୍ତି। ସ୍ତୁୟମାନ ମହାଯୋଗୀ ସିଦ୍ଧ ଚାରଣୀ, ଚିତ୍ରକେତୁଙ୍କୁ ସିଦ୍ଧ ଚାରଣମାନେ ସମସ୍ତେ ସ୍ତୁତି କରନ୍ତି। ଏଭଳି ଭକ୍ତ ହେଇଗଲେ, କିଭଳି ଭକ୍ତ ହେଲେ ନା, ତାଙ୍କର ଭକ୍ତିରେ ପ୍ରସନ୍ନତା ହେଇକି ସିଦ୍ଧମାନେ ଚାରଣମାନେ ସ୍ତୁତି କରୁଛନ୍ତି ଚିତ୍ରକେତୁଙ୍କୁ, ଚିତ୍ରକେତୁ ମହାରାଜ ଚିତ୍ରକେତୁ ଭଗବାନଙ୍କୁ ସ୍ତୁତି କରୁଛନ୍ତି, କିନ୍ତୁ ସିଦ୍ଧ ଚାରଣମାନେ ତାଙ୍କୁ ସ୍ତୁତି କରୁଛନ୍ତି ଚିତ୍ରକେତୁଙ୍କୁ। ଯିଏ ବିଷୟ ଥିଲେ ସେ ଆଜି ଏଭଳି ଭକ୍ତ ହେଲେ, ସିଦ୍ଧ ଚାରଣମାନଙ୍କର ସ୍ତୁତିର ଯୋଗ୍ୟ ହେଲେ। ଭକ୍ତି ରସାୟନରେ ମଧୁସୂଦନ ପାତ ସରସ୍ୱତୀ, ଯିଏ ବି ଭଗବତ ଗୀତାର ଟୀକା ବି ରଚନା କରିଛନ୍ତି, ଆଉ ଭକ୍ତି ବିଜ୍ଞାନର ବହୁ ରହସ୍ୟକୁ ସେ ରଚନା କରିଛନ୍ତି ଭକ୍ତି ରସାୟନରେ। ଜଣେ ବିଷୟୀ ସାଧୁର କୃପା ପାଇକି କିଭଳି ଭକ୍ତ ହେବ, ତାର ପ୍ରୋସିଜରଟା କ'ଣ? ସେ ଦେଉଛନ୍ତି ପ୍ରଥମ ମହତ ସେବାଂ ଚିତ୍ରକେତୁ। ଆଜି ନାରଦମୁନି ଅଙ୍ଗିରାଙ୍କର କୃପାରୁ ଆଜି ସିଦ୍ଧ ଚାରଣଙ୍କର ସ୍ତୁତିର ଯୋଗ୍ୟ ହୋଇଛନ୍ତି। କିଭଳି ହେଲେ ନା ମହାଯୋଗୀ ହେଲେ? ପ୍ରଥମ ମହତ ସେବାଂ ମଧୁସୂଦନ ପା ସରସ୍ୱତୀ ଭକ୍ତିର ସ୍ଥାନ ରଚନା କଲେ। ଭକ୍ତ କିଭଳି ଶୁଦ୍ଧ ଭକ୍ତି ପାଇବ ତାର ଏଇ ପ୍ରଥମ ଶ୍ଳୋକ ଆମେ ଆଲୋଚନା କରୁଛେ। ପ୍ରଥମ ମହତ ସେବାଂ ତତ୍ ଦୟା ଅପତ୍ରତା ତତଃ। କେହି କେବେ ହେଲେ ଜଣେ ସାଧୁଙ୍କର ଦୟାର ପାତ୍ର ନହେଲେ ସେ ଭଗବାନଙ୍କୁ ପାଇପାରିବ। ଆପଣ ଦେଖନ୍ତୁ, ଜଣେ ଭିକାରୀ ଆମ ପାଖକୁ ଆସୁଛି, ଆମେ ତାକୁ ଯୋଗ୍ୟ ପାତ୍ର ବୋଲି ବିଚାର ନ କଲା ପର୍ଯ୍ୟନ୍ତ କ'ଣ ଟିକେ ଭିକ୍ଷା ଦେବା ପାଇଁ ଆମେ ଇଚ୍ଛା ହେଉନି? ସତେ କି ମିଛ କୁହନ୍ତୁ। ଏବଂ ତାର ଆଚରଣ, ତାର ପ୍ରଶଂସା, ତାର ବ୍ୟବହାର ଆମ ଅନ୍ତରରେ ପାତ୍ରତା ତିଆରି କରୁଛି, ତାର ପରେ ଆମେ ଭିକ୍ଷା ଗଣ୍ଡେ ଦେଉଛେ, ନହେଲେ ନାହିଁ। ପ୍ରଥମ ମହତ ସେବାଂ, ପ୍ରଥମେ ମହତଙ୍କର ସେବା, ତତ୍ ଦୟା, ଆମର ସେବାରେ ତାଙ୍କ ଅନ୍ତରରୁ ଉଦ୍ବେଳିତ ଦୟା ଆସିବ। ସେ ଦୟାରେ କ'ଣ ହେବ ନା ଅପତ୍ରତା, ତାପରେ ସେ ପାତ୍ରତା, ସେ ବିଚାର କରିବେ, ଜଣେ ମହତ୍ ବିଚାର କରିବେ, ହଁ ଇଏ ମୋର ପାତ୍ର, ଆକୁ ମୁଁ କୃପା କରିବି। ତାପରେ ଶ୍ରଦ୍ଧା ଅଥ ତିଶା ଧର୍ମେଶୁ। ଆଉ ବେଳେବେଳେ ଭକ୍ତଙ୍କ ଅନ୍ତରେ ପ୍ରଶ୍ନ ଆସେ, ଆମେ ତ ଶୁଣୁଛୁ ବହୁତ ଶ୍ରବଣ ହେଉଛି ଭାଗବତ, କାହିଁ ପରିବର୍ତ୍ତନ ଭକ୍ତ ସମାଜରେ ହେଉନି ବା କିଛି ଲାଭ ହେଉନି? ନା, ଶ୍ରବଣର ଦୁଇଟି ତ ଅଙ୍ଗ ଅଛନ୍ତି, ଦୁଇଟି ମନନ ନିର୍ବ୍ୟାସନ, ଶ୍ରବଣ ତିନି ଅଙ୍ଗରେ ପୂର୍ଣ୍ଣ ହୁଅନ୍ତି। ପ୍ରଥମେ ଶ୍ରବଣ ଶୁଣିବା, ତାପରେ ନିଧିଧ୍ୟାସନ, ଆଉ ଚିନ୍ତନ, ଯାହା ଶୁଣିଲେ ତାକୁ ଚିନ୍ତା କରିବା, ତାପରେ ନିଧିଧ୍ୟାସନ ତୃତୀୟ ଷ୍ଟେପ୍। ନିଧିଧ୍ୟାସନ ମାନେ ମୁଁ ଏଇଟା କରିବି, ଏଟାକୁ ସଂକଳ୍ପ ନେବା। ଶ୍ରବଣ ତିନି ଅଙ୍ଗରେ ପୂର୍ଣ୍ଣ ହୁଅନ୍ତି, ପୁଣି ଶ୍ରବଣର ଏ ତିନି ଅଙ୍ଗର ଯୋଗ୍ୟତା ଜଣେ ଲାଭ କରିବେ, ମହତଙ୍କର ସେବା, ତାପରେ ତାଙ୍କର ଦୟା, ତାପରେ ପାତ୍ରତା, ତାପରେ ଶ୍ରଦ୍ଧା ଅଥ ତତ୍ ଧର୍ମେଶୁ, ତେଷା ଧର୍ମେଶୁ। ସେ ଯେଉଁ ଧର୍ମ, ସେ ଯେଉଁ ଉପଦେଶ ଦେଉଛନ୍ତି, ସେଥିରେ ଶ୍ରଦ୍ଧା ରହିବା ଦରକାର। ଶ୍ରଦ୍ଧାହୀନ ବ୍ୟକ୍ତି ଶ୍ରବଣର ଫଳ ପାଇପାରିବେ। ତତୋ ହରିଗୁଣ ଶ୍ରୁତି, ତାପରେ ହରିଗୁଣ ଶୁଣିବା, ସେଇ ଶ୍ରବଣଟା କାମ ଦେବ। ସେଇ ଶ୍ରବଣଟା ଜଣେ ସାଧକର ଅନ୍ତରରେ ଭଗବତ କୃପାକୁ ଆକର୍ଷଣ କରିବ, ସେ ଯୋଗ୍ୟତା ଲାଭ କରିବ। ଖାଲି ଯେକୌଣସି ଲୋକ ଆସିକି ଶୁଣିଦେଲେ ଯେ ସେ ତା ଜୀବନରେ ଏଇଟା ଆଚରଣ କରି କାର୍ଯ୍ୟ କରିପାରିବ ବା ହରିଭକ୍ତି, ଶୁଦ୍ଧ ହରିଭକ୍ତି ଆଚରଣ କରିପାରିବେ, ଏ ସମ୍ଭବ ନୁହେଁ। ସେଥିପାଇଁ ମଧୁସୂଦନ ପା ସରସ୍ୱତୀ ଭକ୍ତିର ସ୍ଥାନରେ ରଚନା କଲେ, ତାର ଉଦାହରଣ ଦେଲେ ନାରଦମୁନି। ନାରଦମୁନି ଆଜି ଶୁଦ୍ଧ ଭକ୍ତ ଯେଉଁ ହେଲେ ଦାସୀ ପୁତ୍ର ଭାବରେ, ଆଗେ ମୁନି ଋଷିମାନଙ୍କର ମହତଙ୍କର ସେବା, ତତ୍ ଦୟା, ତାପରେ ତାଙ୍କର ଦୟା, ତାପରେ ପାତ୍ରତା। ମୁନି ଋଷିମାନେ ନାରଦମୁନିଙ୍କୁ ନିଜର ଯୋଗ୍ୟ ପାତ୍ର ବୋଲି ଗ୍ରହଣ କଲେ, ତତ୍ ଧର୍ମେଶୁ ଶ୍ରଦ୍ଧା ତତ୍ ଶ୍ରବଣ, ନାରଦମୁନିଙ୍କର ଉଦାହରଣ ସବୁ ଦେଇଛନ୍ତି ଭକ୍ତିର ସ୍ଥାନରେ। ଏଠି କହିବାର ତାତ୍ପର୍ଯ୍ୟ ଯେ ଚିତ୍ରକେତୁ ଆଜି ଗଗନଚର ହେଲେ କିଭଳି ଭ୍ରମଣ କରୁଛନ୍ତି ନା ସଲକ୍ଷ୍ୟମ ବର୍ଷ ଲକ୍ଷାଣାମ ଅବ୍ୟାହିତ ବଲେନ୍ଦ୍ରିୟ, ଅବ୍ୟାହିତ ବଲେନ୍ଦ୍ରିୟ, ଲକ୍ଷ ବର୍ଷଣାମ ବହୁ ବର୍ଷମ ଇତି ଅର୍ଥ, ବହୁ ବର୍ଷ, ଲକ୍ଷ ଲକ୍ଷ ବର୍ଷ ଗଗନଚର ହେଇକି ବିମାନରେ ବୁଲୁଛନ୍ତି। କିଭଳି ବୁଲୁଛନ୍ତି ନା ମନୁଷ୍ୟ ଗୁଣ କିଛି ନା, ସବୁ ଦେବଗୁଣ, ବିଦ୍ୟାଧର ଗୁଣ, ଅବ୍ୟାହତ ବଲେନ୍ଦ୍ରିୟ, ବଲ ଶରୀର ବଳ ଆଉ ଇନ୍ଦ୍ରିୟ ବଳ, ଇନ୍ଦ୍ରିୟ ପାଟବ ଶାରୀରିକ ବଳ କ'ଣ ହେଇଛି ନା ଅବ୍ୟାହତ ଅକ୍ଷୁର୍ଣ୍ଣ ଅବସ୍ଥାରେ ରହିଛି। ସ୍ତୁୟମାନ ମହାଯୋଗୀ ମୁନି ବି ସିଦ୍ଧ ଚାରଣେ, ସିଦ୍ଧମାନେ ଚରଣମାନେ ବିଦ୍ୟାଧରଙ୍କର ଅଧିପତି ଚିତ୍ରକେତୁଙ୍କୁ ଦର୍ଶନ କରିକି ସମସ୍ତେ ସ୍ତୁତି କରନ୍ତି। ଏତେ ବଡ଼ ବିଷୟ ଲୋକ ଆଜି ଏତେ ବଡ଼ ଭକ୍ତିମାନ ହେଇଗଲେ ଏବଂ ଏଇଭଳି ଭାବରେ ଭ୍ରମଣ କରୁଥିବା ସମୟରେ ବର୍ତ୍ତମାନ ସୁମେରୁ ପର୍ବତ ଦିଗରେ ତାଙ୍କର ବିମାନ ଯାଉଛି ଏବଂ ସତୀ ବସିଛନ୍ତି ଶିବଜୀଙ୍କ କୋଳରେ, ସଭା ମୁନିମାନଙ୍କର ସଭାରେ, ସେହି ସଭାର କୁ ଦର୍ଶନ କରି ବର୍ତ୍ତମାନ ଚିତ୍ରକେତୁଙ୍କର ଉକ୍ତି ଶୁଣିବା ଏବଂ ସତୀଙ୍କର ଉକ୍ତି ଶୁଣିବା। କୁଲାଚଳେନ୍ଦ୍ର ଦ୍ରୋଣୀଷୁ ନାନା ସଂକଳ୍ପ ସିଦ୍ଧିଷୁ रे मे विद्याधर स्त्री भी गापयन हरिवीश्वर इति ଏଭଳି ଅବସ୍ଥାକୁ ଯାଇଛନ୍ତି ଚିତ୍ରକେତୁଙ୍କର ଗୋଟେ ଅଦ୍ଭୁତ ଅବସ୍ଥା ହେଇଛି ବିଷୟ ପ୍ରାୟ ପାଗଲ ଭୟା ଭକ୍ତା ବିଷୟ ନ ଅଭିଭୂତ ଏକାଦଶ ସ୍କନ୍ଦରେ ଭଗବାନ କହିଲେ ହେ ଉଦ୍ଧବ ମୋ ଭକ୍ତ ଶୁଦ୍ଧ ଭକ୍ତ କଥା କ'ଣ ପାଇବା ଏଇଠି ଭକ୍ତା ବାହାସ ଅବସ୍ଥାରେ କହୁଛନ୍ତି ଯେଉଁ ଭକ୍ତ ବିଷୟକୁ ନେଇକି ଭକ୍ତି ଆଚରଣ କରୁଛି ବିଷୟ ସହିତ ସଂଗ୍ରାମ କରୁଛି ପରାସ୍ତ ହେଇଯାଉଛି ତାର କଥା ଭଗବାନ ଏକାଦଶ ସ୍କନ୍ଦରେ କହିଛନ୍ତି ଶୁଦ୍ଧ ଭକ୍ତ କଥା କ'ଣ କହିବା ଚିତ୍ରକେତୁ ସ୍ୱୟଂ ସଂକର୍ଷଣକୁ ଦର୍ଶନ କରିଛନ୍ତି କୁଲାଚଲେ କୁଲାଚଲେନ୍ଦ୍ର ଦ୍ରୋଣୀଷୁ ନାନା ସଂକଳ୍ପ ସିଦ୍ଧିଷୁ ଭଗବାନ ସଂକର୍ଷଣ ଏତେ ଖୁସି ହେଇଛନ୍ତି ସେ ବିମାନ ନେଇକି ସେ ଯେଉଁ ଯେଉଁ ସ୍ଥାନକୁ ଯାଉଛନ୍ତି କୁଲାଚଲ ମାନେ ସୁମେରୁ ସୁମେରୁ ପର୍ବତର ଯେଉଁ ଦ୍ରୋଣ ସବୁ ଅଛି ସେ ଦ୍ରୋଣରେ ନାନା ସଂକଳ୍ପ ସିଦ୍ଧିଷୁ ଇଏ ଭଗବାନଙ୍କର ବ୍ୟବସ୍ଥା ଚିତ୍ରକେତୁ ଆନନ୍ଦ ଉପଭୋଗ କରୁ ତାକୁ ନାନା ସଂକଳ୍ପ ସିଦ୍ଧି ସିଦ୍ଧି ସବୁ ରହିଛି ସେଠି ଭଗବାନ ଦେଇଛନ୍ତି ଏଟା ଭଗବତ କୃପା ଚିତ୍ରକେତୁ ଯାଉଛନ୍ତି ଏବଂ କାହା ସହିତ ଅଛନ୍ତି ନା ଇ ପଏଣ୍ଟ ବହୁତ ଗୁରୁତ୍ୱ ରେମେ ବିଦ୍ୟାଧର ସ୍ତ୍ରୀ ବି ନାରୀମାନଙ୍କ ସହିତ ରହିଛନ୍ତି ବିଷୟରେ ସବୁ ଦୁଇଟି ବଡ଼ ହେଲା ଆୟୁଧ ଏକ ହେଲେ ନାରୀ ଏକ ହେଲେ ଧନ ଆଉ ଧନଠାରୁ ବି ନାରୀର ଆବେଶ ଭଜନରେ ବେଶୀ ବାଧକ ସୃଷ୍ଟି କରେ କିନ୍ତୁ ଚିତ୍ରକେତୁ ଆଜି ମହତଙ୍କର କୃପାରେ ଭଗବତ କୃପାରେ ଏତେ ମଣ୍ଡିତ ହେଇଛନ୍ତି ସ୍ତ୍ରୀ ରେମେ ବିଦ୍ୟାଧର ସ୍ତ୍ରୀ ବି ବହୁ ବଚନରେ ଅଛନ୍ତି ବହୁ ବିଦ୍ୟାଧର ସ୍ତ୍ରୀଙ୍କ ସହିତ ରେମେ ରମଣ କରୁଛନ୍ତି ରମଣ ମାନେ ସ୍ତ୍ରୀଙ୍କ ସହିତ ରମଣ କରୁନାହାନ୍ତି ଗାପୟନ ହରିଶ୍ୱରମ ହରିଙ୍କର ଗୁଣଗାନ କରୁଛନ୍ତି ସ୍ତ୍ରୀମାନଙ୍କ ସହିତ ରହି ଯାହା କୁହନ୍ତି ବହୁତ ହାୟର ଷ୍ଟାଣ୍ଡାର୍ଡ ଡିଭୋଟିଜ୍ ସେ କେହି ଆପଣ ବି ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ପୁରୀ ଯିବେ ବା କେଉଁ ଉତ୍ସବକୁ ଯିବେ ଆପଣ ଭଗବାନଙ୍କୁ ଦର୍ଶନ କରୁଥିବା ସମୟରେ କେହି ସ୍ତ୍ରୀ ଯଦି ଆପଣଙ୍କ ପାଖକୁ ଚାଲି ଆସନ୍ତି ଆପଣ ବାଧା ହୋଇଯାଉଛି ଆରେ ସ୍ତ୍ରୀଟା ମୋ ପାଖକୁ ଚାଲି ଆସିଲା ଆପଣ ନାମ କରୁଥିବେ କେହି ଆପଣଙ୍କ ଆଗରେ ଚାଲି ଆସିଲେ ନାରୀକି ଦେଖିଦେଲେ ଆପଣ ସଙ୍କୋଚ ଭାବ ଆସୁଛି କାରଣ ଏଭଳି ଭଗବାନ ସଂସାରରେ ଯେତେ ବିଷୟବସ୍ତୁ ତିଆରି କରିଛନ୍ତି ପୁରୁଷଙ୍କ ପାଇଁ ନାରୀ ଏବଂ ନାରୀ ପାଇଁ ପୁରୁଷ ଯେତେବେଳେ ନାରୀମାନଙ୍କର କଥା କୁହାଯାଉଛି ଭକ୍ତିମତୀ ନାରୀ ସେତେବେଳେ ଅଭକ୍ତ ପୁରୁଷ କଥା ବୁଝି ନେବା ଦରକାର ଭାଗବତ ତ ସୁଖଦେବ ଗୋସ୍ୱାମୀ ପରି ପ୍ରବଚନ ଦେଉଛନ୍ତି ତ ସେ ନାରୀମାନଙ୍କର କଥା କହୁଛନ୍ତି ଆଉ ନାରୀମାନେ ପୁରୁଷଙ୍କ କଥା ବୁଝି ନେବା ଦରକାର ଉଭୟ ଭକ୍ତିମତୀ ନାରୀ ପାଇଁ ଅଭକ୍ତ ପୁରୁଷ ହେଉଛି ମାୟା ଆଉ ଭକ୍ତିମାନ ପୁରୁଷ ପ୍ରତି ଅଭକ୍ତି ନାରୀ ହେଉଛି ମାୟା କିନ୍ତୁ ରେମେ ବିଦ୍ୟାଧର ସ୍ତ୍ରୀ ବି ଗାଁ ପାଇଁ ହରିଶ୍ୱରମ ସ୍ତ୍ରୀମାନଙ୍କ ସହିତ ଭଗବାନଙ୍କର ଗୁଣଗାନ କରୁଛନ୍ତି ଭଗବତ ଅନେନ ତସ୍ୟ ଭୋଗାତିଶୟ ଅପି ତତ୍ର ଅନାସକ୍ତି ଭଗବତ ଆସକ୍ତି ଏବ ଦର୍ଶିତମ ବିଷୟ ତାଙ୍କ ପାଖରେ ଅଛି ଚିତ୍ରକେତଙ୍କ ପାଖରେ ନାରୀଠୁ ବଡ଼ ଆୟୁଧ କ'ଣ ଅଛି ପୁଣି ବିଦ୍ୟାଧର ସ୍ତ୍ରୀ ଏ ସାଧାରଣ ନାରୀଠୁ ବହୁତ ହାୟର ଷ୍ଟାଣ୍ଡାର୍ଡରେ ତାଙ୍କର ଡିଲିଙ୍ଗସ୍ ତାଙ୍କର ରୂପ ତାଙ୍କ ସହିତ ହରିଗୁଣ ଗାନ କରୁଛନ୍ତି ଭଗବାନଙ୍କର ନାମ କରୁଛନ୍ତି ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ ଭୋଗାତିଶୟ ଲକ୍ଷଣ ଭୋଗାତିଶୟ ଅପି ଅତିଶୟ ଭୋଗ ବସ୍ତୁ ଅଛି ସୁମେରୁ ପର୍ବତରେ ବିଦ୍ୟାଧର ନାରୀମାନଙ୍କୁ ନେଇ ଭ୍ରମଣ କରୁଛନ୍ତି ସୁନ୍ଦରୀ ନାରୀମାନେ ଯେଉଁଠି ସିଦ୍ଧି ଅଛି ଯୋଗାଡ଼ କିଛି କରିବାକୁ ପଡ଼ୁନି ଏ ଭଗବାନଙ୍କ କୃପାରୁ ସୁମେରୁ ପର୍ବତରେ ବିଦ୍ୟାଧର ଅଧିପତି ଚିତ୍ରକେତୁଙ୍କ ପାଇଁ ଭୋଗ କରିବାର ସବୁ ବସ୍ତୁ ରହିଛି ଭଗବତ ସିଦ୍ଧିଷୁ ଆଚାର୍ଯ୍ୟମାନେ କହିଛନ୍ତି ଭଗବତ ଅନୁଗ୍ରହେଣ ତତ୍ ସ୍ଥାନାନୀ ଅପ୍ୟସ୍ୟ ସପରିକର ମନୋରଥ ପୂରଣକାରୀ ଜାନାନ୍ତି ଇତ୍ୟାହ ଭଗବାନଙ୍କ କୃପାରୁ ତାଙ୍କ ପରିକରଙ୍କ ସହିତ ସୁମେରୁ ପର୍ବତ ଆଜି ସବୁ ମନୋରଥ ପୂର୍ଣ୍ଣ କରିବ ଏଭଳି କରୁଣା ଭଗବାନ କରିଦେଇଛନ୍ତି ଚିତ୍ରକେତୁକୁ କିନ୍ତୁ ଏ କରୁଣାକୁ ସେ ପାଇଲା ପରେ ବି କିନ୍ତୁ ଭଗବତ ଆସକ୍ତିକୁ ଭୁଲୁନାହାନ୍ତି ଭୋଗାତିଶୟ ଅପି ଭଗବତ ଆସକ୍ତି ଅପି ଦର୍ଶିତ ଭଗବାନଙ୍କ ପ୍ରତି ଯେଉଁ ଆସକ୍ତି ସ୍ତ୍ରୀମାନଙ୍କ ସହିତ ରହିକି ଭଗବାନଙ୍କର ନାମ କରୁଛନ୍ତି ଏ ଛୋଟ ସ୍ଥିତି ନା ଏବଂ ନୀତି ଶ୍ଳୋକରେ କୁହାଯାଇଛନ୍ତି କୋ ଅର୍ଥାନ୍ ପ୍ରାପ୍ୟ ନ ଗର୍ବିତା ବିଷୟ ଏବଂ ସଂସାରରେ କେହି ଗୋଟେ ଲୋକ ଅଛି ବିଷୟ ଅଛି ଯେ ଧନ ପାଇକି ଗର୍ବିତ ହେଇନି? କିଏ ଅଛନ୍ତି? ଧନର ଯେଉଁ 15 ଅନର୍ଥ ଅଛନ୍ତି ଏକାଦଶ ସ୍କନ୍ଧରେ, ଗର୍ବ ନିଶ୍ଚିତ ତା ଭିତରେ ଅଛନ୍ତି। କୋ ଅର୍ଥାନ୍ ପ୍ରାପ୍ୟ ନ ଗର୍ବିତ ବିଷୟଣେ କଶ୍ୟ ଆପଦ ଅସ୍ତଙ୍ଗତା। ସଂସାରରେ କେହି ଏଭଳି ବ୍ୟକ୍ତି ଅଛନ୍ତି ଯାହା ଉପରେ ବିପଦ ଆସିନି, ଯାହାଙ୍କର ବିପଦ ସବୁଦିନ ପାଇଁ ଚାଲିଯାଇଛି? କିଏ ଅଛନ୍ତି ବ୍ୟକ୍ତି? ଧନ ପାଇକି କେହି ଅମାନି ହେଇନାହାନ୍ତି, ସଂସାରରେ ରହିକି କେହି ବିପଦ ଶୂନ୍ୟ ହେଇନାହାନ୍ତି। ସ୍ତ୍ରୀ ଭି କଶ୍ୟନ ଖଣ୍ଡିତା ଭୂମିମନ, ଏଭଳି କିଏ ବ୍ୟକ୍ତି ଅଛି ଯାହାର ମନକୁ ସ୍ତ୍ରୀ ଖଣ୍ଡିତ କରିନି, ତାର ଧ୍ୟାନକୁ ଭଗ୍ନ କରିନି, ତାକୁ ଚଞ୍ଚଳ କରିନି, ଏଭଳି କିଏ ବ୍ୟକ୍ତି ଅଛନ୍ତି? ଏବଂ କୋ ନାମ ରାଜାମ ପ୍ରିୟ, ରାଜା କାହାର ପ୍ରିୟ ହେଇଛନ୍ତି ସଂସାରରେ କହିପାରିବ ନା? ଏ ଏ ରାଜଲୋକ ମୋ ଉପରେ ପୁରା ବଡ଼ ଲୋକ ବା ପଦବୀରେ ଥିବା ଲୋକ କାହା ପ୍ରତି ପ୍ରିୟ ନୁହନ୍ତି, ସେ ତାଙ୍କ ପ୍ରତି ହିଁ ପ୍ରିୟ। ତାଙ୍କ ଉପରେ ଆଞ୍ଚ ଆସିଲା ମାନେ ସେ ପ୍ରିୟ ବ୍ୟକ୍ତି ବି ଅପ୍ରିୟ କରିଦେବେ। ରାଜା କାହାର ପ୍ରିୟ ନୁହନ୍ତି, କେହି ସଂସାରରେ ନାହାନ୍ତି ଯେ ଯାହାଙ୍କର ମନକୁ ସ୍ତ୍ରୀ ଚଞ୍ଚଳ କରିନି, ଆଉ ସଂସାରରେ କେହି ବ୍ୟକ୍ତି ନାହାନ୍ତି ଯେ ବିଷୟ ପାଇକି ଧନ ପାଇକି ସେ ଅମାନି ହେଇନି ବା ତାର ଗର୍ବ ଗର୍ବଭାବ ନାହିଁ, ଆଉ ସଂସାରରେ ଏଭଳି କେହି ନାହାନ୍ତି ଯାହାର ବିପଦ ନାହିଁ। ସ୍ତ୍ରୀ ମନକୁ ଚଞ୍ଚଳ କରେ, କିନ୍ତୁ ରେମେ ବିଦ୍ୟାଧର ସ୍ତ୍ରୀ ବି, ଏବଂ ଭାଗବତର ଏକାଦଶ ସ୍କନ୍ଧରେ ଅବଧୂତ ସେଥିପାଇଁ କହିଲେ, ଶିକ୍ଷା ଦେଲେ, ପଦାପି ଯୁବତୀ ଭିକ୍ଷୁ ନ ସ୍ପୃଶ୍ୟେ ଦାରବିମ ଅପି। ଭିକ୍ଷୁ ଯେ ସନ୍ନ୍ୟାସୀ, ଦାରବିମ କାଠରେ ନିର୍ମିତ ନାରୀକୁ ମଧ୍ୟ ପାଦରେ ସ୍ପର୍ଶ କରିବେନି, ହସ୍ତରେ ସ୍ପର୍ଶ କରିବା କଥା କ'ଣ କହିବା? ସାଧକମାନଙ୍କ ପାଇଁ, ଭକ୍ତମାନଙ୍କ ପାଇଁ ଶିକ୍ଷା ହେଉଛି 24 ଗୁରୁ, ଆଉ ବିଶେଷ କରି ତା ଭିତରେ ଜୀବଗୋସ୍ୱାମୀଙ୍କର ଶିକ୍ଷା ସବୁଠୁ ମହତ ଶିକ୍ଷା, ବହୁତ ସୁନ୍ଦର ଟୀକା ସବୁ। ପଦାପି ଯୁବତୀ ଭିକ୍ଷୁ ନ ସ୍ପର୍ଶେ ଦାର ବି ମପି, ସ୍ପର୍ଶନ କରିବ ବଧ୍ୟ ଦେ କରିଣାଙ୍ଗ ସଙ୍ଗତ। ଯଦି ସ୍ପର୍ଶ କରେ ପାଦରେ ବି, ହସ୍ତିନୀ ଦ୍ୱାରା ହସ୍ତି ଯେଭଳି ବଦ୍ଧ ହେଉଛି ସେଭଳି ସାଧକ ବଦ୍ଧ ହୋଇଯିବ। ବାରମ୍ବାର ଭାଗବତମରେ ଏ ବାଣୀ ଥିଲେ ସୁଦ୍ଧା ଚିତ୍ରକେତୁ ଏଭଳି ସ୍ଥିତିରେ ଭକ୍ତ ଥିଲେ, ରେମେ ବିଦ୍ୟାଧର ସ୍ତ୍ରୀ ବି ଗାପୟନ ହରିରିଶ୍ୱରମ, ହରିଙ୍କୁ ସେ ଗାନ କରୁଥିଲେ, ଭୋଗାତିଶୟ ଅପି ଭଗବତ ଆସକ୍ତି ଦର୍ଶିତମ, ଭୋଗର ଅତିଶୟ ବସ୍ତୁ ତାଙ୍କ ନିକଟରେ ଥିଲା କିନ୍ତୁ ଭଗବାନଙ୍କର ନାମ କରୁଛନ୍ତି। ଏ ବିଷୟରେ ଆମେ ଗୋଟେ ଛୋଟିଆ କାହାଣୀ, ଯେ ସାଧକମାନେ କେବେ ଚିତ୍ରକେତୁଙ୍କୁ ଅନୁକରଣ କରିବା ଉଚିତ ନୁହେଁ ଯେ ଆମେ ବି ସ୍ତ୍ରୀମାନଙ୍କ ସହିତ ରହିକି ବି ଭଜନ କରିପାରିବୁ ନା। ଏ ବିଷୟ ଆଉ ଚିତ୍ରକେତୁଙ୍କ ମଝିରେ ଭଗବତ କୃପା, ସାଧୁର କୃପା, ସୌରୀ କୃପାଟା ଥିଲା, ଯାହା କୁହନ୍ତି ଏକ ବାଡ଼ ସଦୃଶ, ଯାହାକି ବିଷୟ ଏ କୃପାକୁ ଭେଦ କରି ଚିତ୍ରକେତୁଙ୍କର ଭଜନରେ ବାଧା ସୃଷ୍ଟି କରିପାରୁନଥିଲା। ଏ ସିଦ୍ଧଭକ୍ତ ସେ ଥିଲେ, କୃପା ପାଇଥିଲେ। ଜଣେ ମୁସଲମାନ ରାଜ୍ୟରେ ଜଣେ ସିଦ୍ଧ ଫକୀର ରହୁଥାନ୍ତି, ସାଧୁ ସନ୍ନ୍ୟାସୀ ରହୁଛନ୍ତି, ତାଙ୍କର ନାମ କାହ୍ନା, କିନ୍ତୁ ସେ ବହୁତ ସିଦ୍ଧ। ତାଙ୍କର ମାଙ୍କ ପ୍ରତି, ନାରୀମାନଙ୍କ ପ୍ରତି ତାଙ୍କର ମାତୃଦୃଷ୍ଟି ଅଛି, ପରଦାରାସ ମାତୃବତ। ତୁଳସୀ ନାମକ ଜଣେ କ୍ଷତ୍ରିୟ ସ୍ତ୍ରୀ, ସେ ଆସନ୍ତି ସବୁବେଳେ ସିଦ୍ଧ ବାବାଙ୍କ ପାଖକୁ, କାହ୍ନୁଙ୍କ ପାଖକୁ, ତାଙ୍କର ସେବା କରନ୍ତି। କିନ୍ତୁ ଦୁଷ୍ଟ ପ୍ରକୃତିର ଲୋକ ତ ସଂସାରରେ ସବୁବେଳେ ଅଛନ୍ତି। ସେ ଯାଇକି ରାଜାଙ୍କୁ, ମୁସଲମାନ ରାଜାଙ୍କୁ କହିଲେ, ଆଜ୍ଞା ଦେଖୁନ୍, ଆପଣଙ୍କ ରାଜ୍ୟରେ ଇଏ ଯେଉଁ ବାବା ରହିଛନ୍ତି, ତା ଆପଣଙ୍କ ରାଜଧାନୀ ପାଖରେ ହିଁ ରହିଛନ୍ତି ଆପଣଙ୍କ ରାଜ୍ୟର ଲୋକ, କିନ୍ତୁ ଇଏ ଗୋଟେ ବହୁତ ବଡ଼ ଖରାପ କାମ କରୁଛନ୍ତି। ଇଏ ସାଧୁ ହେଇକି, ଏଇ କଥାରେ କୁହାଯାଉଛି କେହି ଚିତ୍ରକେତୁଙ୍କୁ ଅନୁକରଣ କରିବା ଉଚିତ ନା? ରେମେ ବିଦ୍ୟାଧର ସ୍ତ୍ରୀ ବି ଗାପନ ହରିବିଶ୍ୱରମ, ସେ ବି ନାରୀମାନଙ୍କ ସହିତ ଭଗବାନ ଗାନ କରୁଥିଲେ, ଆମେ ବି ନାରୀମାନଙ୍କ ସହିତ ବି ଭଗବାନଙ୍କର ଗୁଣଗାନ କରିପାରିବୁ ନା? ନାଇଁ ନାଇଁ, ସମ୍ଭବ ନାହିଁ। ତା ପୂର୍ବରୁ ରଖାଗଲା ଏଇ କୃପାଟା ତାଙ୍କୁ ଆଜି ପ୍ରତି ସୁରକ୍ଷା ଦେଇଛି, ସେଥିପାଇଁ ସ୍ପର୍ଶ କରୁନି। ବହୁ ସ୍ତ୍ରୀମାନଙ୍କ ସହିତ, ବିଦ୍ୟାଧର ସ୍ତ୍ରୀ କେତେ ସୁନ୍ଦରୀ ସ୍ତ୍ରୀମାନଙ୍କ ସହିତ ଅଛନ୍ତି, ହରି ପ୍ରଭୁଙ୍କର ଗୁଣଗାନ କରୁଛନ୍ତି। ଆଉ ରାଜା ଆସିଲେ ପଚାରିଲେ, କାହ୍ନୁଙ୍କୁ ଡକେଇଲେ, କହିଲେ କାହ୍ନୁ ବାବା ତୁମେ ଆସ। ଡକେଇଲେ, ପଚାରିଲେ, ମୁଁ ଶୁଣୁଛି ତୁମେ ସେ ତୁଳସୀ ନାମକ କ୍ଷତ୍ରିୟାଣୀ ତୁମ ପାଖକୁ ଯାଉଛି, ଏମିତି ଲୋକମାନେ ଅପବାଦ କରୁଛନ୍ତି। କହିଲେ, ଆଜ୍ଞା ମୋର ତ କିଛି ଖରାପ ଦୃଷ୍ଟି ତା ପ୍ରତି ନାହିଁ, ମୋର ମାତୃଭାବ ଅଛି। ରାଜା କହିଲେ, ମୋର ତୁମର ତା ପ୍ରତି ମାତୃଭାବ ଅଛି, ଭାବଟା ତ ଅନ୍ତରର କଥା ନା, ଭାବଟା କ'ଣ ବାହାର ଲୋକ ଦେଖିପାରନ୍ତି? ତୁମେ ସାଧୁ ବେଶରେ ରହିଛ, ତୁମେ ସାଧୁ ବେଶରେ ରହି କାମ କେମିତି କରୁଛ? ତୁମ ଭାବଟାକୁ ତ ଗୋଟେ ଅଭାବୀ ଲୋକ ବୁଝିପାରିବନି। ତାହେଲେ ତୁମେ ପରୀକ୍ଷା ଦେବାକୁ ପଡ଼ିବ। ନା କ'ଣ ପରୀକ୍ଷା ଦେବି? ତା ତୁମେ ଯେଉଁ କହୁଛ ମାତୃଦୃଷ୍ଟି ଅଛି, ତାହେଲେ ତୁମେ ପୁଅ ହେଲେ ସେ ମା ହେଲା, ତାହେଲେ ତୁମେ ତାଙ୍କର ସ୍ତନ୍ୟପାନ କରିବ। କେବଳ କାହ୍ନୁଙ୍କର ସେବା କରନ୍ତିନି, ସେ ସମସ୍ତଙ୍କର ସେବା କରନ୍ତି, ସବୁ ସାଧୁଙ୍କର। ତ ରାଜା କହିଲେ, ଠିକ୍ ଅଛି, ଭାବ ତୁମ ଅନ୍ତରରେ ଅଛି ତାଙ୍କ ପ୍ରତି ମାତୃଭାବ, କିନ୍ତୁ ତାଙ୍କର ତୁମ ପ୍ରତି ପୁତ୍ର ଭାବ ରହିବା ଦରକାର। ଭାବ ଗୋଟିଏ ସାଇଡ଼ରେ ହେଲେ ଚଳିବନି। ତୁମେ କହିଦେଉଛ ମୋର ତୁଳସୀ ପ୍ରତି ମାତୃଭାବ ଅଛି, କିନ୍ତୁ ତାଙ୍କର ତୁମ ପ୍ରତି ପୁତ୍ର ଭାବ ଅଛି କି ନାହିଁ? ଦୁଇ ଜଣଙ୍କୁ ପରୀକ୍ଷା ଦେବାକୁ ପଡ଼ିବ। କହିଲେ, ଠିକ୍ ଅଛି ଆପଣ ଡାକ। ତୁଳସୀ ଆସିଲେ ବାସାଙ୍କର ଦରବାରରେ, ମୁଖ୍ୟ ଲୋକମାନେ ଆସିଲେ ବସିଲେ, ତା ଭିତରେ ଏ ସିଦ୍ଧ ସାଧକ ଯେ କାହ୍ନୁ, ସେ ଯାଇକି ସ୍ତନ୍ୟପାନ କଲେ, ଦୁଗ୍ଧପାନ କଲେ, କିନ୍ତୁ ତୁଳସୀଙ୍କର ବୟସ ଅଧିକ ହେଇଯାଇଥିଲେ, କିନ୍ତୁ ସାଧୁଙ୍କର ବିପଦ ଦେଖିକି ତାଙ୍କର ବାତ୍ସଲ୍ୟ ଭାବ ଜାଗ୍ରତ ହେଲା। କାରଣ ଏଇ ତ ସିଦ୍ଧ ସାଧକ, ତାଙ୍କର ଅନ୍ତର୍ତ୍ତ କିଛି ଭାବନା, ଖରାପ ଭାବନା ନାହିଁ। ରାଜା ସେଠୁ ପ୍ରଣାମ କରିକି କ୍ଷମା ମାଗିକି କହିଲେ, ଠିକ୍ ଅଛି, ତୁମେ ଦୁଇ ଜଣ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲ, କିନ୍ତୁ ଯାଅ। ଏଇଟା ସମସ୍ତେ ଦେଖିଲେ, କିନ୍ତୁ ତାଙ୍କର ମନ, ବିଷୟ ଲୋକର ତ ମନ ଅଲଗା। ପୁଣି ବି କାହ୍ନୁଙ୍କୁ ସବୁବେଳେ ବାରମ୍ବାର ବାରମ୍ବାର ରାଜାଙ୍କ ପାଖରେ କହିଲେ ଯେ ଏମିତି ସେ ତାଙ୍କର ଖରାପ ବ୍ୟବହାର, ଖରାପ ଚରିତ୍ର, ଆପଣ ତାକୁ ରାଜ୍ୟରୁ ବାହାର କରିଦିଅନ୍ତୁ, ନହେଲେ କିଛି ଅପମାନ କରନ୍ତୁ, ଯଦ୍ୱାରା କି ନାରୀମାନେ ତାଙ୍କ ପାଖକୁ ଯିବେ ନା। ଏବଂ ରାଜା ଚିନ୍ତା କଲେ, ଠିକ୍ ଅଛି, ମୁଁ କାଲି କାହ୍ନୁ ଫକୀରଙ୍କୁ ମୁହଁରେ କଳା ବୁଳିକି, ଗାଁ ଗହଳିରେ ବି ପ୍ରଥା ଅଛି ଯେ ଖରାପ କାମ କରନ୍ତି ତାଙ୍କ ମୁହଁରେ ସବୁ କଳା ବୁଳନ୍ତି, ହେଲେ ତା ମୁହଁରେ କଳା ବୁଳି କାଲି ଗଧ ଉପରେ ବସେଇକି ବୁଲା ହେବ। ଏଇ ଖବରଟା କାହ୍ନୁ, ଯେ ସାଧୁ ସିଦ୍ଧ ବାବା, ତାଙ୍କ ପାଖରେ ପହଞ୍ଚିବେ। ସିଏ କ'ଣ କଲେ, ରାଜା ଏ ପ୍ରୋଗ୍ରାମ କରିବା ପୂର୍ବରୁ, ତା ଗୋଟେ ଦିନ ଆଗରୁ, ସିଏ ନିଜେ ମୁହଁରେ କଳା ବୋଳିକି ଗଧ ଉପରେ ବସିକି ରାଜଦରବାର ଆସିକି ପହଞ୍ଚେ, ସେ ନିଜେ ଚାଲିଆସିଲେ ଏବଂ ନିଜ ଘରେ ବସିଲା ବେଳେ ବହୁତ ଚିନ୍ତା କଲେ, ଆଚ୍ଛା ରାଜାର ଅନ୍ତରେ କ'ଣ ଭଗବାନ ନାହାନ୍ତି? ଏ ପ୍ରଜାଙ୍କ ଅନ୍ତରେ କ'ଣ ଭଗବାନ ନାହାନ୍ତି? ଭଗବାନ କାହିଁକି ତାଙ୍କ ଅନ୍ତରରେ ମୋ ପ୍ରତି ଏଇଭଳି ଭାବନା ସୃଷ୍ଟି କରୁଛନ୍ତି? ମୋର କ'ଣ ତ୍ରୁଟି ରହୁଛି? ମୋର ନିଶ୍ଚିତ କିଛି ତ୍ରୁଟି ରହୁଛି। ସେ ଗୋଟେ ସିଦ୍ଧାନ୍ତରେ ପହଞ୍ଚିଲେ, ରାଜା ଯାହା କରୁଛନ୍ତି ଠିକ୍ କରୁଛନ୍ତି। ଏବଂ ଯେତେବେଳେ ଯାଇ ପହଞ୍ଚିଗଲେ ରାଜଦରବାରରେ, ନିଜେ ମୁହଁରେ କଳା ବୁଡ଼ିଛନ୍ତି, ଗଧ ଉପରେ ବସିଛନ୍ତି, ଲଣ୍ଡା ତ ସାଧୁ ଲଣ୍ଡା ହୁଏ ଲଣ୍ଡା ହେଇଛନ୍ତି। ରାଜା ପଚାରିଲେ, କାହ୍ନୁ ତୁମର ଏଇ ଗତି କ'ଣ? ଆରେ ମୁଁ ତ ତୁମକୁ ଏଇଭଳି କରିକି ବୁଲେଇଥାନ୍ତି। କହିଲେ, ଆଜ୍ଞା ଆପଣଙ୍କୁ ଏଇଟା କରିବାକୁ ପଡ଼ିବନି, ଆମେ ଭଗବାନଙ୍କୁ ପ୍ରାର୍ଥନା କରୁଛୁ, ପ୍ରଭୁ ଆମର ଈଶ୍ୱର, ଆପଣ ଈଶ୍ୱରଙ୍କର ପ୍ରତିନିଧି ହେଇପାରନ୍ତି, କିନ୍ତୁ ଦଣ୍ଡ ଆମକୁ ଆପଣ କାହିଁକି ଦେବେ? ଆମେ ନିଜେ ନିଜେ ଦଣ୍ଡ ସ୍ୱୀକାର କରିନେଲୁ। ରାଜା ସେଠୁ ପ୍ରଶ୍ନ କଲେ, କହିଲେ ତୁମେ କାହିଁକି ଏଭଳି ବେଶ ନେବାକୁ ରାଜି ହେଇଗଲ? ନା ମୁଁ ଏଇଥିପାଇଁ ନେବାକୁ ରାଜି ହେଲି, ଯଦିଓ ମୋର କିଛି ଦୋଷ ତ୍ରୁଟି ନାହିଁ, ମୁଁ ସିଦ୍ଧ, କିନ୍ତୁ ମୋର ଆଚରଣକୁ ସାଧାରଣ ବୈରାଗୀ ଲୋକମାନେ ଆଚରଣ କରିଦେବେ, ଯେଉଁମାନେ ସିଦ୍ଧ ହେଇନାହାନ୍ତି ସାଧକ। ତେଣୁ ସାଧକ ସିଦ୍ଧ ଭିତରେ ପାର୍ଥକ୍ୟ କ'ଣ ମୁଁ ସିନା ଜାଣିଛି, ସମାଜ ଲୋକ ତ ଜାଣନ୍ତିନି। ତେଣୁ ସମାଜ ଲୋକ ଯାହା କହୁଛନ୍ତି, ଆପଣ ଯାହା କହୁଛନ୍ତି ଠିକ୍, ତେଣୁ ମୁଁ ସାଧକ ବୈରାଗୀମାନଙ୍କୁ ରକ୍ଷା କରିବା ପାଇଁ ମୁଁ ଆଗରୁ ଏଇ ବେଶ ହେଇକି ଚାଲି ଆସିଛି। ରାଜା ତାଙ୍କର ପାଦ ତଳେ ପଡ଼ିଲେ, କହିଲେ ଠିକ୍, ତୁମେ ହିଁ ହେଉଛ ସାଧୁ, କାରଣ ସିଦ୍ଧର ଆଚରଣ ଯାହା ହେଲେ ବି ଶାସ୍ତ୍ର ମର୍ଯ୍ୟାଦା ନ ରହିଲେ ସାଧକ ଭକ୍ତମାନେ ଜାଣିବେ କେମିତି? ସେଥିପାଇଁ ତ ସିଦ୍ଧ ଭକ୍ତମାନଙ୍କୁ ଏଇ ଗୁରୁଗିରି କରିବାକୁ ହେଲେ ବା ଆଚାର୍ଯ୍ୟ ରୋଲ୍ କରିବାକୁ ହେଲେ ତାଙ୍କୁ ମଧ୍ୟମ ସ୍ଥିତିକୁ ଆସିବାକୁ ପଡ଼େ, ଆଚରଣ କରିକି ଶିଖିବାକୁ ପଡ଼ିବ। ନହେଲେ ସିଦ୍ଧଙ୍କର ଆଚରଣ ଯଦି ସିଦ୍ଧମାନେ ଗ୍ରହଣ କରିବେ, ତାହେଲେ ସାଧକମାନେ ତ ଜାଣିପାରିବେନି, ସାଧାରଣ ବୋଧଜୀବୀ ତ ଜାଣିପାରିବେନି, ଅନୁକରଣ କରିବ, ତାର କ୍ଷତି ହେଇଯିବ, ଲାଭ କ'ଣ? ସେଥିପାଇଁ ସିଦ୍ଧ ଭକ୍ତମାନେ ଅଧିକାରୀ ଶିଷ୍ୟ ଗ୍ରହଣ କରନ୍ତି, ଉତ୍ତମ ଅଧିକାରୀ ସେ ଉତ୍ତମ ଅଧିକାରୀ ଶିଷ୍ୟ ଗ୍ରହଣ କରିବେ। ଏ ଗାପୟନ ହରିବିଶ୍ୱର ଏ କଥା ଆମେମାନେ ଶୁଣୁଥିଲେ, ହରିଙ୍କର ଗୁଣଗାନ କରିକି ଚିତ୍ରକେତୁ ସୁମେରୁ ପର୍ବତର ଅବ୍ୟାହତ ବଳ ଇନ୍ଦ୍ରିୟରେ ନାରୀମାନଙ୍କ ସହିତ ବୁଲୁଛନ୍ତି। ଆନନ୍ଦ ନାରୀମାନଙ୍କ ନିକଟରୁ ନ ନଥିଲେ, ରେମେ ବିଦ୍ୟାଧର ସ୍ତ୍ରୀ ବି ଗା ପୟାନ ହରିଶ୍ୱର ହରିଙ୍କର ଗୁଣ କୀର୍ତ୍ତନ କରିକି ଆନନ୍ଦ ପାଉଥିଲେ, ନାରୀମାନେ ଥିଲେ। କିନ୍ତୁ ନାରୀମାନଙ୍କର ସହିତ କୀର୍ତ୍ତନ କରିବାରେ ନାରୀମାନଙ୍କ ନିକଟରୁ କିଛି ଆନନ୍ଦ ପାଉନଥିଲେ, ହରି କୀର୍ତ୍ତନ କିଛି ଆନନ୍ଦ ପାଉଥିଲେ। ଏ ହେଲା ବିଶେଷତ୍ଵ। ଏବଂ ଏଇ ଅବସ୍ଥାରେ ଏଭଳି ଭ୍ରମଣ କରନ୍ତି, ଏକଦା ଏକଦା ସବିମାନେନ ବିଷ୍ଣୁଦତି ନବାଶ୍ୱତା ଗିରିଶମ ଗିରିଶମ ଦଦୃଶେ ଗଚ୍ଛନ୍ ପରିତସ୍ ପରିତମ ସିଦ୍ଧ ଚାରଣେ। ଗିରିଶମ ଶିବଜୀଙ୍କର ଗୋଟିଏ ନାମ, ଗିରିଶ ଚନ୍ଦ୍ରମୌଳି ଶିବଜୀ, ଆଉ ଗଙ୍ଗାଧର ବହୁତ ତାଙ୍କର ନାମ। ଗିରିଶ ଶିବଜୀ ଅଛନ୍ତି ପରିତ ସିଦ୍ଧ ଚାରଣୀ, ସିଦ୍ଧ ଚାରଣ ମାନେ ଅଛନ୍ତି ପରିତ ହେଇକି ବେଷ୍ଟିତ ହେଇକି ଶିବଜୀଙ୍କୁ। ଶିବଜୀ ପ୍ରାୟ ଏକାକୀ ରୁହନ୍ତିନି, ଶିବଜୀ ଧ୍ୟାନ ଯେଉଁ ସମୟରେ କରନ୍ତି କରନ୍ତି, ଧ୍ୟାନ ଚକ୍ଷୁ ଖୋଲିଲା ମାତ୍ରେ ମୁନି ଋଷିମାନେ ସବୁ ଯାଇ ପହଞ୍ଚନ୍ତି ତାଙ୍କ ନିକଟରେ ପ୍ରବଚନ ଶୁଣିବା ପାଇଁ। ଧର୍ମ ପ୍ରବଚନ, ଭାଗବତର ପ୍ରବଚନ, ଭକ୍ତି ପ୍ରବଚନ ସିଏ ଅଛନ୍ତି ଏକ ନମ୍ବର ଶିବଜୀ। ଏକଦା ସ ବିମାନେନ ବିଷ୍ଣୁ ଦତେନ ଭାସ୍ୱତା, ଯେଉଁ ସଂକର୍ଷଣ ଅନନ୍ତ ବିଦ୍ୟାଧର ଅଧିପତି କେବଳ କରିଦେଲେନି, ତାଙ୍କୁ ଗୋଟିଏ ବିମାନ ଦେଲେ। ସେ ବିମାନ କିଭଳି ନା ଭାସ୍ୱତା, ବିମାନର ବିଶେଷଣ ଅତି ଉଜ୍ଜଳମୟ ବିମାନ। ବିମାନ ଦେବାଟା କ'ଣ ଭଗବାନଙ୍କର ନା, ଭଗବତ ଅନୁଗ୍ରହ ଅତିଶୟମ ସୂଚୟତି, ଭଗବାନଙ୍କର ଅତିଶୟ କରୁଣା ଚିତ୍ରକେତୁଙ୍କ ପ୍ରତି ଅତିଶୟ କରୁଣା, ବିମାନ ଦେଇ ଦେଉଛନ୍ତି। ଆଉ ସେ ବିମାନରେ ନାରୀମାନେ ଅଛନ୍ତି, ବିଦ୍ୟାଧର ନାରୀ ଏଇ ବିମାନରେ ସେ ଆଗରୁ ବୁଲନ୍ତି। ସେ ବିମାନରେ ଉଜ୍ଜଳମୟ ବିମାନରେ ଗିରିଶମ ଦଦୃଶେ ଗଚ୍ଛନ୍ ପରିତ ସିଦ୍ଧ ଚାରଣେ, ସିଦ୍ଧ ଚାରଣମାନଙ୍କ ଦ୍ୱାରା ବେଷ୍ଟିତ ହୋଇଥିବା ଶିବଜୀଙ୍କୁ ଦର୍ଶନ କରିବା ପାଇଁ ଯାଉଛନ୍ତି। ଏବଂ ନିଜ ସହିତ କେତେ ଲୋକ ଅଛନ୍ତି, ନିଜ ସହିତ ସ୍ତ୍ରୀମାନେ ଅଛନ୍ତି, ବହୁ ସ୍ତ୍ରୀ ଅଛନ୍ତି, କିନ୍ତୁ ଶିବଜୀଙ୍କ ପାଖରେ ସବୁ ପୁରୁଷ ଅଛନ୍ତି, କେବଳ ଜଣେ ସ୍ତ୍ରୀ ଅଛନ୍ତି। ନିଜେ ବହୁ ବିଦ୍ୟାଧର ସୁନ୍ଦରୀ ସ୍ତ୍ରୀମାନଙ୍କ ସହିତ ଅଛନ୍ତି, କିନ୍ତୁ ଶିବଜୀଙ୍କ ପାଖରେ ସମସ୍ତେ ପୁରୁଷ ଅଛନ୍ତି, ଜଣେ ସ୍ତ୍ରୀ ଅଛନ୍ତି। କିନ୍ତୁ ଚିତ୍ରକେତୁ ବର୍ତ୍ତମାନ ପ୍ରଶଂସା କରି କହିବେ, ଏଇ ଯେଉଁ ବାକ୍ୟ ସବୁ ଅଛନ୍ତି ଚକ୍ରବାଦ ପ୍ରଶଂସା ଅର୍ଥରେ ନେଇଛନ୍ତି, ଶିବଜୀଙ୍କର ମହିମାକୁ ଗାନ କରିକି କହିବେ, କିନ୍ତୁ ସତୀ ତାକୁ ବୁଝିପାରିବେ, ସତୀ ବୁଝିପାରିଲେ। କ୍ରମ ସନ୍ଦର୍ଭରେ ଜୀବ ଗୋସ୍ୱାମୀ ରଚନା କରୁଛନ୍ତି, ତତ ପ୍ରାଚୀନ କର୍ମଣା ମହତ ଅପରାଧସ୍ୟ ଦୁଷ୍ଫଳ ମାହ। ମହତ ଅପରାଧ କ'ଣ ସମସ୍ତେ କରିବସନ୍ତି କି? ସମସ୍ତେ କରିବସନ୍ତିନି। ଆପଣ ସାଧାରଣ ଲୋକାଲ ଟ୍ରେନ୍ରେ ଯାଆନ୍ତୁ, ଲୋକାଲ ବସ୍ରେ ଯାଆନ୍ତୁ, ଆପଣମାନେ ଜାଣିପାରିବେ, ସାଧାରଣ ଲୋକମାନଙ୍କର ଯଦି ସାଧୁ ପାଖରେ ବସିଥିବେ, ତାଙ୍କ ଗୋଡ଼ ବାଜିଗଲେ ବି ସେ 10 ଥର ପ୍ରଣାମ କରି ପକାଉଥିବେ। ସାଧାରଣ ଲୋକଙ୍କର ବି ଆମ ଭଳି ବେଶଧାରୀ ନାମଧାରୀ ଭକ୍ତାଭାସ ଲୋକଙ୍କ ପ୍ରତି ବି ଭୟ ଅଛି, ସାଧାରଣ ଲୋକଙ୍କର। ଆଉ ଭକ୍ତ ବେଶ ବିଦେଲା ପରେ ଜଣେ ମହତ୍ତ୍ୱକୁ ଅପରାଧ କରିଦେଉଛି କେମିତି, ତା ପ୍ରାଚୀନ କର୍ମଣା, ତାର ପୂର୍ବର ସ୍ୱୀକୃତି ନାହିଁ ଭକ୍ତି ନିମୁଖ ସ୍ୱୀକୃତି, ଏବଂ ପୂର୍ବର ଭକ୍ତି ନିମୁଖ ସ୍ୱୀକୃତି ନାହିଁ, ଏହି ସମୟରେ ଦୁଃସଙ୍ଗରେ ପଡ଼ିଛି। ତେଣୁ ଆଜି ଚିତ୍ର କିନ୍ତୁ କ'ଣ କରୁଛନ୍ତି ନା, ତତ ପ୍ରାଚୀନ କର୍ମଣା ମହତ ଅପରାଧସ୍ୟ ଦୁଷ୍ଫଳ ମାହ, ଏ ମହତ ଅପରାଧର ଦୁଷ୍ଫଳକୁ ବର୍ତ୍ତମାନ କହିବେ। ସଏକଦା ବିମାନେନ ପରିତ ସିଦ୍ଧଚାରଣୀ ଏ ବିଷ୍ଣୁଦତ୍ତେନ ଭାସ୍ୱତା, ବିଷ୍ଣୁଙ୍କର ପ୍ରଦତ୍ତ ଉଜ୍ଜଳମୟ ବିମାନରେ ବୁଲୁଛନ୍ତି ଗିରିଶମ ଦଦୃଶେ ଗଚ୍ଛନ୍, ତାଙ୍କର ଇଚ୍ଛା ହେଲା ମୁଁ ଯିବି ଶିବଜୀଙ୍କୁ ଆଜି ଦର୍ଶନ କରିବି। ଯାଇଛନ୍ତି ସିଦ୍ଧଚାରଣଙ୍କ ସହିତ ବେଷ୍ଟିତ ହୋଇକି ରହିଛନ୍ତି ଶିବଜୀ, ତାଙ୍କ ପାଖରେ ବହୁ ସ୍ତ୍ରୀ ଅଛନ୍ତି, ଶିବଜୀଙ୍କ ପାଖରେ କେବଳ ସତୀ ଅଛନ୍ତି। ଏ ଆମର ଚିତ୍ରକେତୁ ଶିବଜୀଙ୍କୁ ଏଇ ଯେଉଁ ଶ୍ଳୋକ ସବୁ କହିବା ଆମମାନେ ଶୁଣିବା, ପ୍ରଶଂସା କରି କହୁଛନ୍ତି, କିନ୍ତୁ ପ୍ରଶଂସା ଠିକ୍ ସମୟରେ କହୁନାହାନ୍ତି। ପ୍ରଶଂସା କରିବା ନିନ୍ଦା କରିବା ଦୁଇଟା ଜିନିଷର ସମୟ ଆବଶ୍ୟକ, ଠିକ୍ ସମୟରେ ପ୍ରଶଂସା କରିବା ଦରକାର, ଠିକ୍ ସମୟରେ ନିନ୍ଦା କରିବା ଦରକାର। ଆପଣ ଜଣେ ଭକ୍ତକୁ ବି ଆପଣ ଭଲ ପ୍ରଶଂସା କରି କହୁଥିବେ, ସେ ଓଲଟା ବୁଝୁଥିବ, ତାର କାରଣ କ'ଣ ନା ସେଟା ଠିକ୍ ସ୍ଥାନ ନୁହେଁ। ଆଉ ଗୋଟିଏ ଭକ୍ତକୁ ନିନ୍ଦା କରିକି ଆପଣ କହୁଥିବେ, କିନ୍ତୁ ସେ ପ୍ରତିକ୍ରିୟା କରୁଥିବ, କାହିଁକିନା ସେଟା ଠିକ୍ ସ୍ଥାନ ନୁହେଁ। ସ୍ଥାନର ବିଶେଷ ସ୍ମୃତି, ଭକ୍ତ ଏଇଟା ଶିକ୍ଷା କରିବ। ସେଥିପାଇଁ ଏଇ ଅଧ୍ୟାୟରେ ବିଜୟଧ୍ୱଜ ତାଙ୍କ ପଦରତ୍ନାବଳୀ ରଚନା କଲେ, ନାରାୟଣ ତତ୍ତ୍ୱ ଯେଉଁମାନେ ଜାଣିବେ ସେମାନେ ମୁକ୍ତି ଲାଭ କରିବେ, ଅନ୍ୟମାନେ ପାରିବେ ନା। ଏ ଅଧ୍ୟାୟରେ ବହୁ ତତ୍ତ୍ୱ ବସ୍ତୁ ରହିଲେ ସାଧକମାନଙ୍କ ପାଇଁ। ଚିତ୍ରକେତୁ ଠିକ୍ କଥା କହୁଥିଲେ, ପ୍ରଶଂସା କରୁଥିଲେ ଶିବଜୀଙ୍କୁ, କିନ୍ତୁ ଠିକ୍ ସମୟରେ କହୁନଥିଲେ, ଠିକ୍ ସ୍ଥାନରେ କହୁନଥିଲେ। ଗିରିଶଙ୍କର ଦର୍ଶନ କରିବା ପାଇଁ ଯାଇଛନ୍ତି, ବିମାନରେ ସମସ୍ତେ ପରିବେଷ୍ଟିତ ହୋଇକି ଅଛନ୍ତି। ଇଏ ଦେଖିଦେଲେ ଆଲିଙ୍ଗ୍ୟାଙ୍ଗୀକୃତା ଦେବୀ ବାହୁନା ମୁନି ସଂସଦୀ ଉବାଚ ଦେବ୍ୟା ଶୃଣବନ୍ତ୍ୟାଣ ଯାହା ଶୌଚୈ ସଦନ୍ତି କେହି। ଚିତ୍ର କିନ୍ତୁ ବହୁତ ବଡ଼ ଭୁଲ କରିଦେଲେ, କିନ୍ତୁ ତାଙ୍କର ଅର୍ଥ, ତାଙ୍କର ଅନ୍ତର ଅଲଗା ଥିଲା। ସେ ସାଧାରଣ ସାଧକ ଭକ୍ତ ନଥିଲେ, ଶଙ୍କର୍ଷଣକୁ ସାକ୍ଷାତ ଦର୍ଶନ ପାଇଛନ୍ତି, ମାନବ ଶରୀରରେ ସେ ବିଦ୍ୟାପତିଙ୍କର ଅଧିପତି ହେଇଛନ୍ତି, ଭଗବାନ ଯାହାଙ୍କୁ ବିମାନ ଦେଇଛନ୍ତି। ସେ ଆଜି ବହୁତ ବଡ଼ ସମାଜର କଲ୍ୟାଣ ପାଇଁ ଚେଷ୍ଟା କରୁଥିଲେ, କିନ୍ତୁ ଆଜି ବିଫଳ ହେଇଗଲେ। ଆଉ ଭଗବାନ ଚିତ୍ରକେତୁଙ୍କୁ ଆଜି ବୃତ୍ର ଶରୀରକୁ ନେବେ, ତଦନୁ ପୋଷଣମ ତତ ଅନୁଗ୍ରହ, ମୋ ଭକ୍ତକୁ ମୁଁ ସବୁ ଅବସ୍ଥାରେ କୃପା କରେ, ଏଇଟା ଦେଖେଇବି, ଏଇଟା ଦେଖେଇବି। ଆଜି ଚିତ୍ରକେତୁ ବହୁତ ମର୍ଯ୍ୟାଦା ସମାଜରେ ସ୍ଥାପନ କରିବା ପାଇଁ ଚାହୁଁଛନ୍ତି, କାହିଁକି ନା ସେ ତାଙ୍କର ଗୁରୁ ଭାଇ। ଗୁରୁ ଭାଇ କେଉଁ ଦୃଷ୍ଟିରୁ ନା, ଇଏ ବି ଶଙ୍କର୍ଷଣଙ୍କର ଶିଷ୍ୟ, ସିଏ ବି ଶଙ୍କର୍ଷଣଙ୍କର ଶିବଜୀଙ୍କର ଆରାଧ୍ୟ ହେଉଛନ୍ତି ଶଙ୍କର୍ଷଣ, ଇଏ ତ ଶଙ୍କର୍ଷଣଙ୍କୁ ଡାଇରେକ୍ଟ ଦର୍ଶନ କରିଛନ୍ତି। ଗଡ୍ ବ୍ରଦର ଯେଉଁ ଇଂଲିଶରେ ହୁଏ ଗଡ୍ ବ୍ରଦର, ଦୁଇ ଜଣ ହେଲେ ଗଡ୍ ବ୍ରଦର, ତେଣୁ ସିଏ ବହୁତ ବଡ଼ ମର୍ଯ୍ୟାଦାକୁ ସ୍ଥାପନ କରିବା ପାଇଁ ଚାହୁଁଛନ୍ତି। ଆରେ ଏ ସଂସାରରେ ଶିବଜୀ ଭଳି କିଏ ବ୍ୟକ୍ତି ଅଛନ୍ତି, ଶୁଣିବେ ତା'ପରେ ପଦରେ ତାଙ୍କର ମହିମା ଗାନ କରିବେ। କିନ୍ତୁ ଗୋଟେ ବହୁତ ବଡ଼ ଭୁଲ କାମ କରୁଛନ୍ତି, ଆଲିଙ୍ଗ ଅଙ୍କୀକୃତା ଦେବୀ, ଦେବୀଙ୍କୁ ଦେବୀ ବୋଲି ସମ୍ବୋଧନ କରିଛନ୍ତି ଶୁକଦେବ କହୁଛନ୍ତି ପରି, ଦେବୀଙ୍କୁ ସତୀଙ୍କୁ ଆଲିଙ୍ଗ କରିକି ରହିଛନ୍ତି, ଅର୍ଦ୍ଧାଙ୍ଗୀ ମୂର୍ତ୍ତି କୁହାଯାଏ। ଅର୍ଦ୍ଧାଙ୍ଗ ମୂର୍ତ୍ତି ନା କ'ଣ, ଏମିତି ଗୋଟେ ଶବ୍ଦ ଅଛି, ହଁ, ଅର୍ଦ୍ଧନାରୀ ସ୍ୱରୂପ ବସିଛନ୍ତି ବାମ ଉରୁରେ, ଏବଂ ଆଲିଙ୍ଗିତ ଅବସ୍ଥାରେ ପୁଣି ଅଛନ୍ତି, ଆଲିଙ୍ଗଙ୍କର ରହିଛନ୍ତି। ଆଲିଙ୍ଗ ଅଙ୍କୀକୃତାମ ଦେବୀ ବାହୁନାମ ପରିରମ ବାହୁନାମ ମୁନି ସଂସଦୀ, ବାହୁରେ ଆଲିଙ୍ଗନ କରିଛନ୍ତି ଆଉ ମୁନି ସଂସଦୀ, ଠିକ୍ ଅଛି, ଯଦି କୈଳାସରେ ବଟବୃକ୍ଷ ମୂଳରେ ଆଲିଙ୍ଗନ କରି ରହିଥାନ୍ତେ କିଛି ଅସୁବିଧା ନଥାନ୍ତା। ଯେଉଁଠି ସଂସାରରେ ବଡ଼ ବଡ଼ ନୈଷ୍ଠିକ ବ୍ରହ୍ମଚାରୀମାନେ ବସିଛନ୍ତି, ତାଙ୍କରି ଆଗରେ ପ୍ରବଚନ ଦେବା ସମୟରେ ଆଉ ଆଲିଙ୍ଗିତ କରିକି ବସିଛନ୍ତି ଦେବୀଙ୍କୁ। ପୁଣି ଆଲିଙ୍ଗନ କିଭଳି ନା, ବାହୁନା ବାହୁରେ ଆଲିଙ୍ଗନ କରିଛନ୍ତି, ଆଉ ଉବାଚ ଦେବ୍ୟା ଶୃଣବନ୍ତ୍ୟା, ବିମାନକୁ ଅଟକେଇ ଦେଲେ ଚିତ୍ରକେତୁ, ଦେବୀ ଶୁଣୁଛନ୍ତି, ସତୀ ଶୁଣୁଛନ୍ତି, ତାଙ୍କୁ ଶୁଣିଲା ଭଳି କହୁଛନ୍ତି, ଶିବଜୀ ସବୁ ଶୁଣୁଛନ୍ତି, ମୁନିଋଷିମାନେ ବି ସବୁ ଶୁଣୁଛନ୍ତି, ଆଉ ଯାହାସ ଉଚିତ ଦାମ ଦିଗେ, ତାଙ୍କ ନିକଟରେ ଆଗେ ହାସ୍ୟ କଲେ, ଚିତ୍ରକେତୁ ହାସ୍ୟ କରିଦେଲେ, ଇଏ ସମର୍ଥ ପୁରୁଷ, ଶିବଜୀ ସମର୍ଥ, ଈଶ୍ୱର ଭଗବାନଙ୍କର ବିଭୂତି, ତାଙ୍କୁ ଦେଖି ହାସ୍ୟ କରିଦେଉଛନ୍ତି। କିନ୍ତୁ ଶିବଜୀ ସତୀଙ୍କୁ ବାହୁରେ ଆଲିଙ୍ଗନ କଲା ପରେ ତାଙ୍କର କୌଣସି କଥାରେ ଭଙ୍ଗ ନାହିଁ, ସେ ତ ସରସ୍ଥିତିରେ ନାହାନ୍ତି ନା, ତାଙ୍କର କୌଣସି ବିଚଳିତ ଅବସ୍ଥା ନାହିଁ। କିନ୍ତୁ ଚିତ୍ର କେତେ ଚାହୁଁଛନ୍ତି ମର୍ଯ୍ୟାଦା ସ୍ଥାପନ କରିବା ପାଇଁ, ସମାଜରେ ଭକ୍ତଙ୍କୁ ଶିକ୍ଷା ଦେବା ପାଇଁ, କାରଣ ଶିବଜୀଙ୍କ ନିକଟରେ ଆଉ କେହି ଅପରାଧ ନ କରନ୍ତୁ, ଅନ୍ୟମାନଙ୍କୁ ଅପରାଧରୁ ବଞ୍ଚିବା ପାଇଁ ଅବସ୍ଥା ସେ କରୁଛନ୍ତି, ହସିଦେଲା କି। ଆଉ ଉବାଚ ଶୃଣବନ୍ତ୍ୟା ଦେବୀ, ଦେବୀ ଶୁଣୁଛନ୍ତି, ସତୀ ଶୁଣିବେ, ଶୁଣୁ ଶୁଣୁ କହୁଛନ୍ତି। ଏ ସମର୍ଥ ଅଧିକାର ଲୋକ ନାରୀ ପାଖରେ ରହିଲେ ବି କିଛି କ୍ଷତି ନାହିଁ, ସମର୍ଥ ତାଙ୍କର ବୁଦ୍ଧିଟା, ଆମର ବୁଦ୍ଧି ଅଲଗା, ପୁରୁଷ ନାରୀକୁ ଭେଟିଲେ, ନାରୀ ପୁରୁଷକୁ ଭେଟିଲେ ତାର ବୁଦ୍ଧି କେମିତି ନା, ଉଭୟ ଉଭୟଙ୍କର ସେବକ ବୁଦ୍ଧି। ସ୍ତ୍ରୀ ଭାବେ ଏଇ ସ୍ୱାମୀ, ଏଇ ପୁରୁଷଟି ମୋର ସେବା କରନ୍ତା କି, କାମନା ପୂର୍ତ୍ତି ଅର୍ଥ ତାର ସେବା, ଗୋଟେ କାମୀ ପୁରୁଷ ଆଉ ଗୋଟେ ସ୍ତ୍ରୀକୁ ଦେଖିଲେ ସେ କହିବ ଏଇ ସ୍ତ୍ରୀ ମୋର ସେବା କରନ୍ତା କି, ମୋର କାମନାଟାକୁ ପୂର୍ତ୍ତି କରନ୍ତା କି, କାମନାଟା ପୂର୍ତ୍ତି କରିବା ଗୋଟେ ସେବା। ତେଣୁ ଜଗତରେ ପ୍ରାକୃତ ଯେଉଁ ସାଧକ ଅଛନ୍ତି ତାଙ୍କର ଇନ୍ଦ୍ରିୟର ଦୁଇଟି ସ୍ୱରୂପ ଅଛି। ଆମ ପ୍ରତି ଇନ୍ଦ୍ରିୟ ମାନଙ୍କର ଦୁଇଟା ବୃତ୍ତି ଅଛି, ଗୋଟେ ଚିତ୍ ବୃତ୍ତି ଗୋଟେ ଅଚିତ୍ ବୃତ୍ତି। ଆମ ଚକ୍ଷୁରେ ଦୁଇଟା ବୃତ୍ତି ଅଛି, ଗୋଟେ ଚକ୍ଷୁରେ ଆମେ ଜଣେ ବ୍ୟକ୍ତିକୁ ଦେଖିଲେ ତା'ର ରୂପ ରସ ଗନ୍ଧ ତା ରୂପକୁ ଦେଖୁଛେ, ନାକ ରସ ଗନ୍ଧକୁ ନେଉଛି, ଜୁହା ରସକୁ ନେଉଛି, ପ୍ରାକୃତିତ୍ୱ ଅଛି ଅପ୍ରାକୃତିତ୍ୱ ଅଛି। କିନ୍ତୁ ଆମେ ଜଣେ ନାରୀକୁ ଦେଖିଦେଲା ପରେ ତା'ର ପ୍ରାକୃତ ରୂପଟା କାମ ଆସୁଛି, କିନ୍ତୁ ତା'ର ଅନ୍ତର ଯେଉଁ ରୂପଟାକୁ ସୃଷ୍ଟି କରିଛନ୍ତି ପ୍ରଭୁ, ପ୍ରଭୁଙ୍କ ଦର୍ଶନ ସେଠି ହୁଏ। କିନ୍ତୁ ଭଗବାନଙ୍କର କରୁଣା ପ୍ରାପ୍ତ ହୋଇଗଲା ପରେ, ସାଧୁଗୁରୁଙ୍କର କରୁଣା ପ୍ରାପ୍ତ ହୋଇଗଲା ପରେ, ଏଇ ଇନ୍ଦ୍ରିୟର ବୃତ୍ତିଟାକୁ ଭଗବାନ କ'ଣ କରିବେ ନା ଚିତ୍ ବୃତ୍ତିକୁ ବଢ଼େଇ ଦେବେ, ଅଚିତ୍ ବୃତ୍ତିକୁ ସୁପ୍ତ କରିଦେବେ। ଏ ଆମେ ଶୁଣିଥିଲେ ଧ୍ରୁବ ମହାରାଜଙ୍କ ଟୀକାରେ, ଜନ୍ତ ପ୍ରବିଶ୍ୟ ମିମବାଚ ମିମାମ ପ୍ରସୁପ୍ତା। ଗୋଟିଏ ବୃତ୍ତିକୁ, ଇନ୍ଦ୍ରିୟର ଗୋଟିଏ ବୃତ୍ତିକୁ ଭଗବାନ ଶୋଇ ଦିଅନ୍ତି, ଏଇଟା କୃପା ଦ୍ୱାରା ସମ୍ଭବ। ଭଗବାନଙ୍କର କରୁଣା ପାଇଗଲେ, ସାଧୁଗୁରୁଙ୍କର କରୁଣା ପାଇଗଲେ, ଆପଣଙ୍କର ଇନ୍ଦ୍ରିୟ ଆଉ ବ୍ୟତିବ୍ୟସ୍ତ ହେବେନି ଭୋଗ କରିବା ପାଇଁ ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧକୁ। ଶିବଜିତ ସ୍ୱୟଂ ସମର୍ଥ ଈଶ୍ୱର ମହେଶ୍ୱର, ତେଣୁ ସତୀ ଅଛନ୍ତି, ସେ ତ ହରିକଥା ଆସ୍ୱାଦନ କରୁଛନ୍ତି, ଆଲିଙ୍ଗନ କରିଛନ୍ତି ବାହୁରେ, ଆଉ କିନ୍ତୁ ମୁନି ସଂସନ୍ଦ ମୁନିମାନଙ୍କର ସଭା ଭିତରେ ଏଇ କଥାରେ ପଡ଼ିଥିଲେ ଯେ ସମର୍ଥ ଯେଉଁମାନେ ତାଙ୍କର ସେବ୍ୟ ବୁଦ୍ଧି ରୁହେ, ସେବ୍ୟ ଆମର ସେବକ ବୁଦ୍ଧି। ଯେଭଳି ଆମେ ଚୈତନ୍ୟ ଚରିତ୍ରାମୃତରେ ଦେଖିବା, ମହାପ୍ରଭୁ ଯେତେବେଳେ ପ୍ରଦ୍ୟୁମ୍ନ ମିଶ୍ରକୁ ପଠେଇଲେ ରାୟ ରାମାନନ୍ଦ ନିକଟକୁ, ଜଗନ୍ନାଥ ବଲ୍ଲଭରେ ପହଞ୍ଚିଲେ, ପ୍ରଦ୍ୟୁମ୍ନ ମିଶ୍ର ଯେତେବେଳେ ପହଞ୍ଚିଗଲେ, ରାୟ ରାମାନନ୍ଦ ସେତେବେଳେ ଯୁବତୀ ନାରୀମାନଙ୍କୁ ତାଙ୍କୁ ସୁହସ୍ତ କରେନ, ନିଜ ହସ୍ତରେ ସବୁ ମାର୍ଜନ କରୁଛନ୍ତି, ସର୍ବାଙ୍ଗ ମର୍ଦ୍ଦନ ମଣ୍ଡନ, ନିଜେ ବସ୍ତ୍ର ପିନ୍ଧୁଛନ୍ତି, ନିଜେ ସ୍ନାନ କରିଦେଉଛନ୍ତି। ପ୍ରଦ୍ୟୁମ୍ନ ମିଶ୍ର ଦୂରରୁ ଦେଖିଲେ, ଆରେ ମୋତେ ରାୟ ରାମାନନ୍ଦ ନିକଟକୁ ମହାପ୍ରଭୁ ପଠେଇଲେ, ଯିଏ ବୈରାଗୀ ପ୍ରଧାନ, ଯିଏ ନାରୀର ମୁଖ ଦେଖନ୍ତି ନା, ସିଏ କ'ଣ ଓଲଟା କାମ କରିଦେଲେ, ମୋତେ କ'ଣ ପରୀକ୍ଷା ପାଇଁ ପଠେଇଛନ୍ତି କି? ବିଚାର କଲେ, କହିଲେ ପ୍ରଭୁ ସୀତାମାଙ୍କର, ଅଦ୍ୱୈତପତି ସୀତାମାଙ୍କର ପ୍ରଣାମ ଗ୍ରହଣ କରନ୍ତି ନା, ଇନଡାଇରେକ୍ଟଲି କହିବେ, ସାଧକ ଆମର ଗୋବିନ୍ଦ କହିଲେ ଗ୍ରହଣ କରନ୍ତି, ପ୍ରଭୁ ତ କାହାର ମୁଖକୁ ଯାଆନ୍ତି ନା, ପ୍ରଭୁ ମୋତେ କ'ଣ ପ୍ରଦ୍ୟୁମ୍ନ ମିଶ୍ର, ମୁଁ ପ୍ରଦ୍ୟୁମ୍ନ ମିଶ୍ର ଚିନ୍ତା କରୁଛନ୍ତି, ମୋତେ କ'ଣ ରାୟ ରାମାନନ୍ଦ ନିକଟକୁ ପଠେଇଲେ, କେଉଁଥିପାଇଁ ପଠେଇଲେ, ମୋତେ ପରୀକ୍ଷା ପାଇଁ କି? ରାୟ ରାମାନନ୍ଦ ସେତେବେଳେ ଯୁବତୀ ନାରୀମାନଙ୍କୁ ସବୁ ମଣ୍ଡନ କରୁଛନ୍ତି, ସେବା କରୁଛନ୍ତି, ସର୍ବ ଅଙ୍ଗକୁ ସଜାଉଛନ୍ତି, ଏଇଟା ଦେଖିଦେଇକି ସେ ପଳେଇ ଯିବେ। ନାଇଁ 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 ନାଇଁ, ମୋତେ କ'ଣ ପ୍ରଭୁ ଠକେଇଛନ୍ତି, ମୋତେ ଫେରିକି ଯିବେ। ମହାପ୍ରଭୁ ପଚାରି କହି, ପ୍ରଭୁ ମୁଁ ତ ବିପରୀତ ଜିନିଷ ଦେଖିଲି। ମହାପ୍ରଭୁ ସେଠି ଉଦ୍ଗାର ଦେବେ, କହି ତୁମର ବୁଦ୍ଧି ଆଉ ରାୟ ରାମାନନ୍ଦର ବୁଦ୍ଧି ଅଲଗା, ଯଦି କୌଣସି ସିଦ୍ଧ ସାଧକ ବିଷୟ ସହିତ ରହିକି ନିଷ୍କିଞ୍ଚନ ହରିଭଜନ କରିପାରୁଛି, ତାଙ୍କୁ ଜାଣିବାକୁ ପଡ଼ିବ ତାର ସେବ୍ୟ ବୁଦ୍ଧି ଅଛି, ଧନ ଥିଲେ ବି ସ୍ତ୍ରୀ ଥିଲେ ବି ତାର ସେବ୍ୟ ବୁଦ୍ଧି ଆସିଯାଇଛି। କାଷ୍ଠପାଷାଣ ଯେଭଳି ଯେଭଳି ରାୟ ରାମାନନ୍ଦଙ୍କର ଅବସ୍ଥା, ସେଭଳି ଶିବଜୀଙ୍କର ଅବସ୍ଥା। କାଠକୁ ପାଷାଣକୁ କେହି ଛୁଇଁଦେଲେ ବିକାର ଆସୁଛି, କାଠ ପାଷାଣକୁ ଛୁଇଁଲେ କେହି ବିକାର ଆସିବନି, ସଜୀବ ବସ୍ତୁକୁ ଛୁଇଁଲେ ବିକାର ଆସିବ। ରାୟ ରାମାନନ୍ଦ ଯୁବତୀ ନାରୀମାନଙ୍କୁ ସେବା କରୁଛନ୍ତି, କିନ୍ତୁ କୌଣସି ବିକାର ନାହିଁ। ମହାପ୍ରଭୁ କହୁଛନ୍ତି, କାଷ୍ଠ ପାଷାଣ ସ୍ପର୍ଶେ ହୟା ଯାଇଛେ ଭାବ, କାଷ୍ଠ ପାଷାଣ ସ୍ପର୍ଶେ ହୟା ଯାଇଛେ ଭାବ, ତରୁଣୀ ସ୍ପର୍ଶେ ରାମାନନ୍ଦେ ତେଛେ ସ୍ୱଭାବ, ତରୁଣୀ ସ୍ପର୍ଶେ ରାମାନନ୍ଦେ ତେଛେ ସ୍ୱଭାବ, ସେବ୍ୟ ବୁଦ୍ଧି ଆରୋପିଆ କରେ ନ ସେବନ, ସେବ୍ୟ ବୁଦ୍ଧି ଆରୋପିଆ କରେ ନ ସେ ସ୍ୱାଭାବିକ ଦାସୀ ଭାବ, କରେ ନାରୋପଣ ସ୍ୱାଭାବିକ ଦାସୀ ଭାବ, କରେ ନାରୋପଣ ନିର୍ବିକାର ମନ କାଷ୍ଠ पाषाण समान निर्विकार देह मन काष्ठ पाषाण समान आश्चर्य तरुणी स्पर्शे निर्विकार मन आश्चर्य तरुणी स्पर्शे निर्विकार मन तरुणी को स्पर्श करी राय रामानंद महाप्रभु कहते एक अधिकारी है राय रामानंद राय रामानंद एकमात्र तार अधिकारी महाप्रभु कहले प्रद्युम्न मिश्र तुम्हें पलैसा कहीं सेव्य बुद्धि आरोपिया सेव्य बुद्धि अच्छी दासी भाव अच्छे प्रद्युम्न मिश्रा क्षमा प्रार्थना करेंगे पुणी जीवे ये कहार तात्पर्य सेव्य बुद्धि आते सहज साधक मान सहज वृत्ति जहाँ चिद्वृत्ति इंद्रिय मान चिद्वृत्ति करुणार चिद्वृत्ति प्राप्त ही ना सी के चेष्टा कले भी को नारी की देखिकी से कहीपर मोर आंक प्रति सभ्य बुद्धि आसी कि कौन से नारी पुरुष को देखिकी से डाकि था प्रभु ये डाकि पार था माताजी कि यार माताजी भाव आसवे कि तार प्रभु भाव आस सहज ना कृपा द्वारा इंद्रिय मान वृत्ति पर ध्रुव महाराज से कौन ना आज मुझे प्रभु आज मत कृपा करदे मो हस्तक मो मस्त बरद हस्त को देदेले मो इंद्रिय मैंने सब चिद्वृत्ति प्राप्त हो गए सांगे सांग अनुभव विषय आम भी जो साधुगण करुणा पाया अनुभव कर जो चक्षु आज लालायत हो रूप को दर्शन करने से आज संसार सब तुच्छ वस्तु को छाड़ चाहिए केवल भगवान के भले दर्शन कर कृपार जिन तेना शिवजी तो स्वयं भगवान देह बड़ी द्वितीय देह बड़ी संकर्षण देह बड़ी सदाशिव देह से आलिंगन कर आलिंगी अंगीकृत देवी बहुना मुनिशंसदी उपाच देव्या शुणवंत्या जहास उचित दंदिगे अति उच्च हास करी कहते पाखरे कोलरे बसई वर्तमान चित्र कितु आरंभ करेंगे प्रवचन को मर्यादा स्थापन करने कहते विश्वनाथ चक्रवर्ती ठाकुर प्रभुपाजी महाराज आपण मैंने प्रभुपाजी भावार्थ पढ़ी ने ये समस्त टीका विश्वनाथ चक्रवर्ती ठाकुर टीका को प्रभुपाद 100% गोटे परसेंट भी कम करना सब भावार्थ रचना कर श्लोक टी डायरेक्ट विश्वनाथ चक्रवर्ती ठाकुर टीकार श्लोक टी पूरा रखी भावार्थरे भक्ति भक्ति मुक्ति हरिदत्वा स्व विच्छेदानुभूयते देव्या सापेन वृत्व नित्यत्व नित्वात्म शांति के नयते भगवान विश्वनाथ चक्र ठाकुर कहते बहुत बड़ा ऐश्वर्य दे चित्रकेत भक्ति भुक्ति भक्ति रूपक भुक्ति ऐश्वर्य को प्रदान करच्छेदानुभूयते भक्ति परिपूर्णता तो विरह हम मिलन हेनी विरह हम किंतु चित्र के तुम करुणा करदे से विद्याधर हो गला मोर गुणगान करुच्चु तार विरह भाव आसवनी महाप्रभुंकर गौड़ वैष्णव भजन प्राधान्यता कौन अच्छी अई नंदतनुज किंकरम पतितमा विषमे भवान मुद ये सिद्धांत ये भाव न आसला पर्यटन विरह भाव न आसला पर्यटन किए गौड़ वैष्णव भजन स्वाद पाई तेना भगवान चाहते गोटे बहुत बड़ करुणा करी विच्छेद स्व विच्छेद को मोठू चित्र के विच्छेद अनुभव करूँ ये बड़ा ऐश्वर्य पाई भक्ति पाई नारी मान को नहीं मोर गुणगान करुच्छी कितु ए मोर पूर्णता प्राप्त केमती है भक्तिर पूर्ण स्तर को कमी से जीव आ मो निकट को कमी जीव भगवान ये गोटे योजना करतमान देवी अंतर में आप शुणी देवी साप देदेला चित्र कितु के सुंदर सुवसन माँ बोली डाक हे अंबिके मोर किसी दोष ना कि तुम कि दोष ना अंबिके बोली डाक ये पुत्र बोली डाक दुईज ये अभिशाप देला भी चिंता कर सती आसी अभिशाप पाइला भी चिंता कर अंतर केवल भगवान इच्छा गोटे बलवत्ती रहा से अध्याय बहुत गुरुत्व ବିଜୟ ଧ୍ୱଜଙ୍କର ପଦାରତ୍ନବଳୀ ହିସାବରେ ବହୁତ ତତ୍ତ୍ୱ ଜିନିଷ କେତେ ଲୀଳାକୁ ନେଇକି ପ୍ରଭୁ ଏଇଟା କରୁଛନ୍ତି, ଭକ୍ତକୁ ପୋଷଣ କରୁଛନ୍ତି, ଚିତ୍ରକେତୁଙ୍କୁ ବୃତ୍ର ଶରୀରକୁ ପଠେଇବେ, ଭକ୍ତିର ମହିମାକୁ ପ୍ରଦର୍ଶନ କରିବେ, ଆଉ ମହତ ଅପରାଧରୁ ବଞ୍ଚିବା ପାଇଁ ସାଧକମାନଙ୍କୁ ଶିକ୍ଷା ଦେବେ। ଭାଗବତଙ୍କର ଦିଶ, ଭଗବାନଙ୍କର ଭାଗବତଙ୍କର ଯେଉଁ ବିସ୍ତାର, ପ୍ରଚୁର ବିସ୍ତାର ଗୋଟିଏ ଦିଗ। ତେଣୁ ବର୍ତ୍ତମାନ ସିଦ୍ଧ ସ୍ୱାମୀ କିନ୍ତୁ ଏ ଶ୍ଳୋକରେ ଟିକା ରଚନା କଲେ, ଅକସ୍ମାତ୍ ଅଦ୍ଭୁତ ଐଶ୍ୱର୍ଯ୍ୟ ଗର୍ବାତ୍ ପ୍ରାଚୀନ କର୍ମ ଆସୁରୀ ଜ୍ୱନିମ୍ ଆପର୍ଣ୍ଣ ଭବାନୀ ସାପତ୍। ଏ ପ୍ରାଚୀନ ପୂର୍ବରୁ ତ ରାଜା ଥିଲେ ନା, ଆଉ ରାଜାଙ୍କର ତ ଭୋଗ ଐଶ୍ୱର୍ଯ୍ୟ ବୁଦ୍ଧି ଥିଲା, ସୌରୀ କୃପାଟା ପାଇଛନ୍ତି, କିନ୍ତୁ ସିଦ୍ଧାନ୍ତ ବିରୁଦ୍ଧ ହେଇଯିବ। ସ୍ୱାମୀପାଦଙ୍କ ଟିକାକୁ ଯଦି ଆମେ ଧରିବା ତାହେଲେ ସିଦ୍ଧାନ୍ତ ବିରୁଦ୍ଧ ହେଇଯିବ। ଯିଏ ମହତର କୃପା ପାଇଛନ୍ତି ନାରଦମୁନି ଅଙ୍ଗିରା ଋଷିଙ୍କର, ଆଉ ଯିଏ ସଂକର୍ଷଣକୁ ସାକ୍ଷାତ ଦର୍ଶନ କରିଛାଡ଼ିଛନ୍ତି, ତାଙ୍କର ଐଶ୍ୱର୍ଯ୍ୟ ଗର୍ବଟା କେମିତି ଆସିବ କି? ଆଉ ମହାପ୍ରଭୁ କାହିଁକି ଯିବ ଗୋସ୍ୱାମୀ କରୁଣା କରି କହିଥିଲେ, ଯିବ ତୁମେ ଗୌଡ଼ୀୟ ବୈଷ୍ଣବ ସିଦ୍ଧାନ୍ତକୁ ରଚନା କରିବ। ଆପଣ ଦେଖିବେ ଏ ଷଷ୍ଠ ସ୍କନ୍ଦ ଆରମ୍ଭରେ ଯିବ ଗୋସ୍ୱାମୀ ତାଙ୍କ ଟିକାରେ କ୍ରମ ସନ୍ଦର୍ଭରେ କ'ଣ ଦେଖୁଛନ୍ତି, ଯତ୍ ସ୍ପଷ୍ଟମ୍ ଯତ୍ ଅସ୍ପଷ୍ଟମ୍। ସ୍ୱାମୀପାଦ ଯାହାକୁ ସ୍ପଷ୍ଟ କରିଛନ୍ତି, ଯାହାକୁ ସ୍ପଷ୍ଟ କରିନାହାନ୍ତି, ମୁଁ ତାର ଭୁକ୍ତ ଅବଶେଷକୁ ଏଇ କ୍ରମ ସନ୍ଦର୍ଭ ନାଁ ରଚନା କରୁଛି। ସ୍ୱାମୀପାଦ ବହୁ ସମୟରେ ଶ୍ଳୋକର ଅର୍ଥ ରଚନା କରୁଛି, କିନ୍ତୁ ଗୌଡ଼ୀୟ ବୈଷ୍ଣବ ସିଦ୍ଧାନ୍ତ ଯାହାର ଉପରେ ଟେକିକି ରହିଛି, ଯେଉଁ ମହତର କୃପା, ଯେଉଁ ଭକ୍ତି ଉପରେ, ତାର ସିଦ୍ଧାନ୍ତରେ ଭୁଲ ହେଇଯିବ। ଆରେ ଭଗବାନଙ୍କୁ ଦର୍ଶନ କରିଦେଲା ପରେ ତାର ଗର୍ବ ଆସିଗଲା, ନିଷ୍କିଞ୍ଚନ ପରମହଂସଙ୍କର କରୁଣା ପାଇଗଲା ପରେ ତାର ଗର୍ବ କେମିତି ଆସିଗଲା? ଯିବକୁ ସ୍ୱାମୀ କର୍ମ ସନ୍ଦର୍ଭରେ ଲେଖିଲେ, ତତ ପ୍ରାଚୀନ କର୍ମଣା ମହତ ଅପରାଧ ତସ୍ୟ ଦୁଷ୍ଫଳ। ଚିତ୍ରକେତୁ ଶରୀରରେ ଥିଲାବେଳେ, ଐଶ୍ୱର୍ଯ୍ୟ ପ୍ରାପ୍ତ ହେଇଥିଲା ବେଳେ ସେ ମହତଙ୍କ ପ୍ରତି ଅନାଦର କରୁନଥିଲା। ଅଙ୍ଗିରା ଋଷି କ'ଣ ଆସିଥିଲେ ତାକୁ ଭୁକ୍ତି ଦେବା ପାଇଁ, ପୁତ୍ର ଦେବା ପାଇଁ? ଅଙ୍ଗିରା ଋଷି ନିଜେ କହୁଛନ୍ତି, ଆରେ ମୁଁ ସେଇ ଅଙ୍ଗିରା, ତୁ ଆଜି ମୂର୍ଚ୍ଛା ହେଇକି ପଡ଼ିଛୁ, ମୁଁ ଆସିଥିଲି ତୋତେ ମହତ ଜ୍ଞାନ ଦେବା ପାଇଁ, କିନ୍ତୁ ଅବହେଳା ମୋତେ କଲୁ, ତୁ ପୁତ୍ର ଚାହିଁଲୁ। ଜଣେ ନିଷ୍କିଞ୍ଚନ ପରମହଂସ ଯିଏ ଭକ୍ତି ଦେବା ପାଇଁ ଆସିଛନ୍ତି, ତାଙ୍କ ନିକଟରେ ଯେକୌଣସି ପ୍ରକାର ଭୌତିକ କାମନା ହେଉଛି ଏକ ଭକ୍ତର ଅପରାଧ। କାହିଁକି ନା ତାଙ୍କର ମହିମାକୁ ସେ ବୁଝିଲା ନା, ସାଧୁର ମହିମାକୁ ସେ ବୁଝିଲା ନା। ସେଥିପାଇଁ ଏଇ ବର୍ତ୍ତମାନ ଏ ମହତ ଅପରାଧକୁ ସେ କରିବସିବେ, ତାଙ୍କର ପୂର୍ବର କର୍ମ ଯେହେତୁ ଐଶ୍ୱର୍ଯ୍ୟ ପ୍ରଚୁର ପୂର୍ବର ଥିଲା, ସାଧୁର ମହିମାକୁ ବୁଝିନଥିଲେ। ଆଉ ଯଦି ଆପଣ ବିଶ୍ୱନାଥ ଚକ୍ର ଠାକୁର ଟୀକା ଦେଖିବେ, ବହୁ ସୁନ୍ଦର ପ୍ରଶଂସା କରିକି ସେ କହୁଛନ୍ତି, କିଏ? ଚିତ୍ରକେତୁ। କିନ୍ତୁ ପ୍ରଶଂସାଟା ଠିକ୍ ସମୟରେ କଲେନି। ଚିତ୍ରକେତୁ ବାଚ ଏଷ ଲୋକ ଗୁରୁ ସାକ୍ଷାତ୍ ଧର୍ମଂ ବକ୍ତା ଶରୀରିଣାମ୍ ଆସ୍ତେ ମୁଖ୍ୟ ସଭାୟାମ୍ ବୈ ମିଥୁନି ଭୂୟ ଭାର୍ୟା। ତିନୋଟି ଚାରୋଟି ପଏଣ୍ଟକୁ ଏହି ଶ୍ଳୋକରେ ଆପଣ ଦେଖିବେ, ଶିବଜୀ ପ୍ରବଚନ ଦେଉଛନ୍ତି, ଠିକ୍ ଅଛନ୍ତି, ତାଙ୍କର ସ୍ଥିତି କୌଣସି ସ୍ଥିତି ପତନ ହେଇନି, କିନ୍ତୁ ଚିତ୍ରକେତୁ କହୁଛନ୍ତି, ଦେବୀ ଶୁଣୁଛନ୍ତି, ଏସ ଏଇ ଶିବ ଲୋକଗୁରୁ, ଲୋକଗୁରୁ ମାନେ ହିତ ଉପଦେଷ୍ଟା, ସଂସାରକୁ ଯେତେ ଜଣ ସୁନ୍ଦର ଉପଦେଶ ଦେଇଛନ୍ତି ତା ଭିତରେ ଏକ ନମ୍ବର ହେଉଛନ୍ତି ଶିବଜୀ। ଆପଣ ଭାଗବତରେ ମାର୍କଣ୍ଡେ ଋଷିଙ୍କର ପ୍ରବଚନ ଶୁଣନ୍ତୁ ନା, ମାର୍କଣ୍ଡେ ଋଷିଙ୍କୁ, ମାର୍କଣ୍ଡେ ଋଷିଙ୍କର ବିଭୂତି ଦେଖିଲା ବେଳେ ସତୀକୁ କିଭଳି ପ୍ରବଚନ ଶୁଣାଉଛନ୍ତି, ବହୁତ ସର୍ଟ ପ୍ରବଚନ କିନ୍ତୁ ବହୁତ ଗୁରୁତ୍ୱ। ଏସ ଲୋକଗୁରୁ ସାକ୍ଷାତ ଚିତ୍ରକେତୁ କହୁଛନ୍ତି, ବିମାନ ରହିକି ବହୁ ନାରୀମାନଙ୍କ ସହିତ ରହିଛନ୍ତି, ନିଜେ ସ୍ତ୍ରୀମାନଙ୍କ ସହିତ ରହିଛ, ଶିବଜୀ ତ ତାଙ୍କ ନିଜ ସ୍ତ୍ରୀମାନଙ୍କ ସହିତ ରହିଛି, ନିଜ ସ୍ତ୍ରୀ ସତୀକୁ ରଖିଛନ୍ତି କୋଳରେ, କ୍ଷତି କ'ଣ ହେଇଗଲା ତାଙ୍କର? କିନ୍ତୁ ବିଶ୍ୱନାଥ ଚକ୍ର ଠାକୁର ବହୁତ ସୁନ୍ଦର ଟୀକା ତାପରେ ରଚନା କରିବେ, ଏସ ଲୋକଗୁରୁ ସାକ୍ଷାତ, ଏ ସାକ୍ଷାତ ଲୋକଗୁରୁ ଧର୍ମ ଉପଦେଷ୍ଟା, ଆଉ ଧର୍ମମ୍ ବକ୍ତାମ୍ ଶରୀରିଣାମ୍, ଯେତେ ଜଣ ଶରୀରଧାରୀ ଅଛନ୍ତି ତା ଭିତରେ ଇଏ ହେଉଛନ୍ତି ଶ୍ରେଷ୍ଠ ଶିବଜୀ। ଆଉ ତୃତୀୟ ଗୁଣ ଧର୍ମବକ୍ତା, ଧର୍ମର ଯେତେ ଜଣ ବକ୍ତା ଅଛନ୍ତି, ବେଦ ପ୍ରବର୍ତ୍ତକ ଯେତେ ଜଣ ଅଛନ୍ତି, ଶିବଜୀ ହେଉଛନ୍ତି ଶ୍ରେଷ୍ଠ। କିନ୍ତୁ ଆସ୍ତେ ମୁଖ୍ୟା ସଭାୟାମ୍ ବୈ ମିଥୁନ ଭୂୟ ଭାର୍ୟା, ଆରେ ସଭା ଭିତରେ ନିଜ ସ୍ତ୍ରୀକୁ ଧରିକି ବସିଛନ୍ତି, ପୁଣି କିଭଳି ନା ମିଥୁନି ଭୂତ, ମିଥୁନି ଭୂୟ, ଆଲିଙ୍ଗ ଆଲିଙ୍ଗ ଆଲିଙ୍ଗିତ ଅବସ୍ଥାରେ, ବାହୁ ବାହୁ ଆଲିଙ୍ଗନ ଅବସ୍ଥାରେ ରହିଛନ୍ତି, ଅର୍ଦ୍ଧନାରୀ ସ୍ୱରୂପରେ ରହିଛନ୍ତି, ଠିକ କରୁନାହାନ୍ତି ଚିତ୍ରକେତୁ କହିଲେ। ଏକରେ ସଭା, ଦ୍ୱିତୀୟରେ ଠିକ ଅଛି, ଯଦି କାମୀମାନଙ୍କର ସଭା ହେଇଥାନ୍ତା, କର୍ମୀମାନଙ୍କର ସଭା ହେଇଥାନ୍ତା, କିଛି କ୍ଷତି ନାହିଁ। ମୁନିମାନଙ୍କର ସଭା, ପୁଣି କେଉଁ ମୁନି? ନୈଷ୍ଠିକ ବ୍ରହ୍ମଚାରୀ ସମସ୍ତେ, ନାରଦ ଚତୁର୍ସନକ କପିଳ ସମସ୍ତେ ଆସିକି ଶ୍ରବଣ କରନ୍ତି ଶିବଜୀଙ୍କ ପାଖରେ, ଏମାନଙ୍କ ସଭା। ମୁନିମାନ, ମୁନିମାନେ ମନନଶୀଳ, ମନନଶୀଳ ନାମ ହରିଭକ୍ତା ନାମ, ଏ ମନନଶୀଳ ହେଲା। ମନନଶୀଳ କି ଦୁଇ ଚାରି ଜଣ ଥାନ୍ତେ ନା, ସଭା ଆଉ ଇଏ ଲୋକଗୁରୁ ହେଇଛନ୍ତି, ଶ୍ରଦ୍ଧାରୀ ଭିତରେ ଶ୍ରେଷ୍ଠ ହେଉଛନ୍ତି, ଆଉ ଇଏ ଧର୍ମବକ୍ତା ହେଉଛନ୍ତି, ଆଉ ମୁନିମାନଙ୍କ ସଭାରେ ଇଏ ଏ କଥା କହୁଛନ୍ତି, ନାରୀକୁ ଆଲିଙ୍ଗନ କରି ରହିଛନ୍ତି, ଏ କଥାଟା କହୁଛନ୍ତି। ସିଏ ଗୁରୁଭାଇ ହିସାବରେ ମର୍ଯ୍ୟାଦା ସ୍ଥାପନ କରିବା ପାଇଁ ଚାହୁଁଥିଲେ। ଏବଂ ଦ୍ୱିତୀୟ ଶ୍ଳୋକରେ କହୁଛନ୍ତି, ଠିକ ଅଛି ଠିକ ଅଛି, ଏଇଟା ଆଉ କେହି ଶିବଜୀ ଟିକେ ଭଲ ଡ୍ରେସ୍ରେ ଏଇଟା କରିଥିଲେ କିଛି ଅସୁବିଧା ନାହିଁ। ଯେମିତି ଏ କର୍ମୀ ଲୋକ ପିଲାମାନଙ୍କୁ ଦେଖୁଛନ୍ତି ନା ଆପଣ, ସେ ପ୍ୟାଣ୍ଟ ସାର୍ଟ ପିନ୍ଧୁଛନ୍ତି, ପ୍ୟାଣ୍ଟ ସାର୍ଟ ପିନ୍ଧିକି ସବୁ ଏ ପୁଅ ଝିଅମାନେ ଯେମିତି ବୁଲୁଛନ୍ତି, ତାଙ୍କୁ କେହି ଖରାପ ଭାବିବେନି, ତାଙ୍କ ଡ୍ରେସ୍ଟା ସେୟା, ତାଙ୍କ କାମଟା ବି ସେୟା, ମ୍ଳେଚ୍ଛ ଡ୍ରେସ୍ଟା ପିନ୍ଧୁଛନ୍ତି, ମ୍ଳେଚ୍ଛ କର୍ମଟା କରୁଛନ୍ତି, ତାଙ୍କୁ କେହି ଧରିବେ କି? କିନ୍ତୁ କେହି ଧୋତି ପିନ୍ଧିଲା ପରେ ବା ସାଧୁ କପଡ଼ା ପିନ୍ଧିଲା ପରେ ତିଳକ ମାରିଦେଲା ପରେ ଏଇଟା କଲା ମାନେ କହିବେନି ନା, କର୍ମଟା ବି ବେଶୀକୁ ମିଳିଥାଏ। ଚିତ୍ର କିନ୍ତୁ କେତେ ସୁନ୍ଦର କଥା କହୁଛନ୍ତି, ଠିକ ଅଛି ଠିକ ଅଛି, ଶିବଜୀ ଏଇଟା କରିପାରିଥାନ୍ତେ, ଡ୍ରେସ୍ରେ ଭଲ ଅଲଗା ଡ୍ରେସ୍ରେ ଥାନ୍ତେ, ପୁରା ତାପସୀ ଡ୍ରେସ୍ ଅଛନ୍ତି, ଆରେ ଇଏ ତ ମୁନିମାନଙ୍କର ବେଶକୁ ବି ନିନ୍ଦା କରିଦେଲେ ଶିବଜୀ, ମୁନି ବେଶରେ ରହିକି ଏଇ କାମ କଲେ। ଆଜିକାଲି ଆଉ ତ ଆଜିଠାରୁ କେହି ସାଧୁମାନଙ୍କୁ ସମ୍ମାନ ହିଁ ଦେବେନି, ସମସ୍ତେ ଭାବିବେ ସାଧୁମାନଙ୍କର ଏଭଳି ସ୍ତ୍ରୀମାନଙ୍କ ସହିତ ସମ୍ପର୍କ ଅଛି। ଚିତ୍ରକେତୁ ଏ କଥା କହୁଛନ୍ତି, କିନ୍ତୁ ଚିତ୍ରକେତୁ କେଉଁ ସ୍ଥିତିରେ ଅଛନ୍ତି ନା, ସୁନ୍ଦରୀ ନାରୀମାନଙ୍କ ସାଙ୍ଗରେ ଅଛନ୍ତି ବିମାନରେ, ସେ ବି ଜ୍ଞାନ କରୁଛନ୍ତି। ଯଦି ଶିବଜୀ ପଚାରିଥାନ୍ତେ, ଆରେ ବାପା ତୁ ମୋତେ କହୁଛୁ କ'ଣ ସେ ଚାଲୁଣି କହେ ଛୁଞ୍ଚିକୁ, ତୋର ଗୋଟେ କ'ଣ, ଆରେ ତୋର ବା ହଜାର କଣା, ତୁ ବା ଭଗବାନ ନାରାୟଣଙ୍କୁ ସାକ୍ଷାତ କରି ତାଙ୍କୁ ଗୁଣଗାନ କରୁଛୁ, ତୁ ତୋ ପାଖରେ କେତେ ସୁନ୍ଦରୀ ନାରୀ ଅଛନ୍ତି, ଏ ତ ମୋର ସ୍ତ୍ରୀ ସବୁ, ତୁ କେତେ ସୁନ୍ଦର ନାରୀ ରଖିଛୁ, କହିବେ ଶିବଜୀ ବି କହିବେ ସତୀ, କହେ ସତୀ ଆମ ଦୁଇ ଜଣଙ୍କର ହାସ ପରି ହାସ ଚାଲିଥିଲା, ତୁମେ କାହିଁକି ମଝିର ମୁଣ୍ଡ ପୁରେଇଲ କି? ତୁମକୁ ଏତେ ପ୍ରବଚନ ଶୁଣେଇଛି, କିନ୍ତୁ ସ୍ତ୍ରୀ ଲୋକ ଆଗେ କେବେ ସ୍ୱାମୀଙ୍କ ମୁହଁରେ କଥା କହିବା ଉଚିତ ନାହିଁ, ଆଗେ ଚାନ୍ସ ଦେବେ ସ୍ୱାମୀଙ୍କୁ କହିବା ପାଇଁ, ସ୍ୱାମୀ କହିସାରିଲା ପରେ ସ୍ୱାମୀ ଯଦି କହିବେ ତୁମେ କିଛି କୁହ, ସେ କହିବେ ତୁମେ ତ ଭୁଲ କାମ କଲ, ମୁଁ ତ ଚୁପଚାପ ରହିଲି, ତୁମେ କ'ଣ କହିଦେଲ, ତୁମେ ସ୍ତ୍ରୀ ଧର୍ମ କି ଜାଣିଲ ନା, କହିବେ ଆସିବ ଏଇ ଟୀକା ବିଶ୍ୱନାଥ ଚକ୍ର ଠାକୁର କରିବେ, ବହୁତ ସୁନ୍ଦର ରସାଳ ଟୀକା ଚକ୍ର ବାଦ ଦେଇଛନ୍ତି ଏଥିରେ, ତୁମେ ସ୍ତ୍ରୀ ଧର୍ମକୁ ଜାଣିନ। ଆମର ଜଣେ ଆଚାର୍ଯ୍ୟ ରଚନା କରୁଛନ୍ତି ଏଇଟାକୁ, ବେଶ ଆଚାରାଭ୍ୟାମ ଅପି ଅସୌ ତତ୍ ଅନୁଚିତ ମିଥ୍ୟାହ, ଦେଖ ତୁମର ବେଶ ଆଉ ତୁମର ଆଚରଣ ଦୁଇଟା ମୁନିମାନଙ୍କ ସଭାରେ ଆଲିଙ୍ଗୃତ ଆଲିଙ୍ଗ ଆଲିଙ୍ଗନ କରିଥିବା ଅବସ୍ଥାରେ ତୁମେ ସତୀଙ୍କୁ ଧରିକି ଯେଉଁ ବସିଛତା ଠିକ୍ ନୁହେଁ। ଚିତ୍ରକେତୁ କହୁଛନ୍ତି ବିମାନରେ, ଦେବୀ ଶୁଣୁଛନ୍ତି, ଜଟାଧର ସ୍ତିବ୍ରତପା ବ୍ରହ୍ମବାଦୀ ସଭାପତି ଅଙ୍ଗୀକୃତ ସ୍ତ୍ରୀ ଚାସ୍ତେ ଗତହିରି ପ୍ରାକୃତ ଯଥା, ଆରେ ପ୍ରାକୃତ ଯଥା, ପ୍ରାକୃତ ଲୋକ ମୂଢ଼ ଲୋକ ଏଭଳି କର୍ମ କରନ୍ତି, କୌଣସି ମୂଢ଼ ଲୋକ ବି ସ୍ତ୍ରୀ ଆସକ୍ତି ଲୋକ ବି ତା ସ୍ତ୍ରୀ କାନ୍ଧରେ ହାତ ପକେଇକି ବଜାରରେ ବୁଲେ ନା, ରହସ୍ୟ ଏକାନ୍ତରେ। ଏଇ ଭାଗବତ ପ୍ରବଚନ ତ ଆଜିକାଲି ଖାପିବନି ବାହାର ଲୋକଙ୍କ ପାଖରେ, ଏ ଭାଗବତର ମର୍ଯ୍ୟାଦା ପକ୍ଷୀ ଦ୍ୱାରା ଆମକୁ ଶିକ୍ଷା ଦେଲା, ଚାଣକ୍ୟ ପଣ୍ଡିତ ପକ୍ଷୀ ଦ୍ୱାରା ଶିକ୍ଷା ଦେଲେ, ମଣିଷ କେତେ ଶିକ୍ଷା କରିବ, ମୂଢ଼ ଲୋକ ବି ରହସ୍ୟ ଏକାନ୍ତରେ ତାର ସ୍ତ୍ରୀ ସହିତ ବାର୍ତ୍ତାଳାପ କରେ ବା ଆଲିଙ୍ଗନ କରେ। ଆଉ କିନ୍ତୁ ଇଏ ଶିବଜୀ ଜଟାଧର ଜଟା ଧାରଣ କରିଛନ୍ତି, ଶିବଜୀ ତ କେବେ ମୁଣ୍ଡନ ବି ହୁଅନ୍ତି ନା, ସମୟ କାହିଁ ଶିବଜୀ ମୁଣ୍ଡନ ବି ହୁଅନ୍ତି ନା, ଆଗରୁ ତ ବୈଷ୍ଣୁ ବେଶରୁ ଥିଲେ, ତାପରେ ତାଙ୍କ ଚେଲାମାନେ ଗଣ୍ଡଗୋଳ କଲେ ବୋଲି ବିଷ୍ଣୁ ଆସି କହିଲେ ଠିକ ଅଛି ତୁମେ ବେଶ ବେଶ ବଦଳେଇ ଦିଅ, ତୁମ ଚେଲାମାନେ ସବୁ ମାଳିତଳ କରି ବଦମାସି ଆରମ୍ଭ କଲେଣି। ଶିବଜି କହିଲେ ଠିକ୍ ଅଛି, ମୁଁ ଅବଧୂତ ବେଶ ନେଇଯିବି ଆଉ, ମୋର କିଛି କ୍ଷତି ହେବନି। ସେ ଅବଧୂତ ବେଶ ନେଇଗଲେ, କିନ୍ତୁ ସେ ବୈଷ୍ଣବ ଥିଲେ, ମାଳିତଳ କରନ୍ତି ଶିବଜୀ, ପ୍ରଣାମ ତାର ବଚନ ଅଛି। ତେଣୁ ଶିବଜୀ ଜଟାଧର ଆଉ ତୀବ୍ରତପା, ଶିବଜୀଙ୍କ ଭଳି ଉଗ୍ର ତପସ୍ୱୀ କେହି ନାହାନ୍ତି। ଉଗ୍ର ତପସ୍ୱୀ ଅର୍ଥ ଭଗବତ ଭଜନରେ ବିଶ୍ୱାସ ତପ, ମାନେ ବିଷୟ ଇନ୍ଦ୍ରିୟ, ଇନ୍ଦ୍ରିୟକୁ ବିଷୟ ଭୋଗରୁ ଦୂରେଇ ଦେବା, ଉଗ୍ର ତପ କରନ୍ତି। ଜଟାଧାର ତୀବ୍ରତପା ବ୍ରହ୍ମବାଦୀ ସଭାପତି, ଯେତେ ବ୍ରହ୍ମବେତା ଅଛନ୍ତି ତା ଭିତରେ ଇଏ ସଭାପତି, କିନ୍ତୁ ଅଙ୍ଗୀକୃତ ସ୍ତ୍ରୀଙ୍କାସ୍ତେ, ସ୍ତ୍ରୀକୁ ଅଙ୍ଗରେ ରଖି ବସେଇକି ରଖିଛନ୍ତି। ଗତ ହି ପ୍ରାକୃତ ଯଥା, ସାଧାରଣ ନାରୀମାନେ ସାଧାରଣ ପୁରୁଷମାନେ ପ୍ରାକୃତ ଲୋକମାନେ ସେମାନେ ଏକାନ୍ତରେ ବି ତାଙ୍କ ସ୍ତ୍ରୀ ସହିତ ରହୁଛନ୍ତି, କିନ୍ତୁ ଇଏ ଏଭଳି କାର୍ଯ୍ୟ କରୁଛନ୍ତି। କିଂ ଜଟା ବିଭତୀତି ଉଗ୍ର ତପସ୍ୟା ଯଶ୍ୟ ସ ବ୍ରହ୍ମଜ୍ଞାନ ଉପଦ୍ରେଷ୍ଟା, ଅଥଚ ବୀରରାଘବାଚାର୍ଯ୍ୟ ଦେଖୁଛନ୍ତି, ଆସ୍ତେ ଉପବିଶ୍ରମାନ ଯଥା ପ୍ରାକୃତ ଅତ୍ୟନ୍ତ ମୂଢ଼ ସ୍ତବତ୍। ପ୍ରାକୃତ ଅର୍ଥ ଏଠି ଲେଖିଲେ ବୀରରାଘବାଚାର୍ଯ୍ୟ ଅତ୍ୟନ୍ତ ମୂଢ଼, ଅତି ମୂଢ଼ ବ୍ୟକ୍ତି ଭଳି ସ୍ତ୍ରୀକୁ ସ୍ୱଭାବିତରେ ତୀବ୍ର ତପା ହେଇକି, ଜଟାଧାରୀ ହେଇକି, ବ୍ରହ୍ମବାଦୀ ସଭାପତି ହେଇକି ସ୍ତ୍ରୀକୁ କୋଳରେ ଧରିକି ବସିଛନ୍ତି। ଆରେ ପ୍ରାକୃତ ଲୋକ ତ ୟାଙ୍କଠାରୁ ଭଲ, ଏଇଭଳି କହୁଛନ୍ତି, ସତୀ ଶୁଣୁଛନ୍ତି। ସେଥିପାଇଁ ସ୍ତ୍ରୀ ସହିତ କିଭଳି ବ୍ୟବହାର କରାଯିବ କାକ ନିକଟରୁ ଶିଖିବାକୁ ପଡ଼ିବ। ଚାଣକ୍ୟ ପଣ୍ଡିତ କହିଲେ ପଞ୍ଚ ଶିକ୍ଷତେ ବାୟସମ୍, ପଶୁନାମ ସୁନ ଚାଣ୍ଡାଳ, ଚାଣ୍ଡାଳ ପକ୍ଷୀ ପଶୁମାନଙ୍କ ଭିତରେ ଚାଣ୍ଡାଳ ହେଉଛି କୁକୁର, ପକ୍ଷୀ ନାମ ଏବ ବାୟସ, ପକ୍ଷୀ ଭିତରେ ହେଉଛି କୁଆ, କିନ୍ତୁ ଚାଣ୍ଡାଳ ପାଖରୁ ଗୋଟେ ସବୁଠୁ ବଡ଼ ଶିକ୍ଷା ଶିକ୍ଷା କରିବାକୁ ପଡ଼ିବ। ଏ ସମାଜ ପାଞ୍ଚଟା ଜିନିଷ ଚାଣକ୍ୟ ରଚନା କରିଛନ୍ତି, ଗୁଢ଼ ମୈଥୁନ ଚରିତ୍ୱମ୍, ଗୁଢ଼ ମୈଥୁନ, କାକ ମୈଥୁନ କିଏ ଦର୍ଶନ କରନ୍ତିନି, କିଏ ପାଇବେ, ଯିଏ କାକ ମୈଥୁନ ଦର୍ଶନ କଲା ସେ ଜାଣିବେ ତାଙ୍କର କିଏ ମରିବେ, ମୃତ୍ୟୁବରଣ ହେବ। ସେଥିପାଇଁ ବିଦେଶରେ ଯେଉଁମାନେ ଥାଆନ୍ତି ସେମାନେ ଲେଖନ୍ତି, ମୁଁ ଦେଖିଲି କାକ ମୈଥୁନ, କାକ କାକି ସେମାନେ ମୈଥୁନ କରୁଛନ୍ତି, ଏଇଟା ଦେଖିଲି ଆମ ବଂଶରେ ନିଶ୍ଚିତ କିଛି କ୍ଷତି ହେବ। କାକ ମନ୍ଦିର ଦେଖିଲେ କେତେ କୁଆ ଆମର ରହୁଛନ୍ତି, କିନ୍ତୁ କେହି ଦେଖିନଥିବେ କେବେ। କେତେ ବଡ଼ ସୁନ୍ଦର ଶିକ୍ଷା ଭଗବାନ ପକ୍ଷୀ ଦ୍ୱାରା ବି ଦେଇଛନ୍ତି। ସେ କଥା ସେ କହୁଛନ୍ତି, ପ୍ରାକୃତ ଅତ୍ୟନ୍ତ ମୂଢ଼ ବି ଏ କାମ କରେ ନା, ଶିବ ଯେ କାମ କରୁଛନ୍ତି, ଚିତ୍ର କେତେ କହୁଛନ୍ତି, ଗୁଢ଼ ମୈଥୁନମ୍ ଚରିତ୍ୱମ୍, ଚରିତ୍ୱମ ଅର୍ଥ ପୁରା ଯା କ'ଣ କୁହାଯାଏ, ତୀକ୍ଷ୍ଣ ଦୃଷ୍ଟି ସମ୍ପର୍ଣ୍ଣ, କୁଆ ଦେଖିଛନ୍ତି ନା ସବୁବେଳେ ପୁରା ସବୁଆଡ଼କୁ ନଜର, ତା ପୁରା ସୁର ଗୁଣ, ତା ସବୁଆଡ଼କୁ ନଜର, ଆଉ କାଳେ କାଳେ ଚ ସଂଗ୍ରହମ୍, ଭାରି ସଂଗ୍ରହ ମେଣ୍ଟାଲିଟି ତା, ଗୋଟେ ଥଣ୍ଟା ପାଇଯିବ ସେ ଥଣ୍ଟାକୁ ଆଣିକି କେଉଁଠୁ ଲୁଚେଇବ, ସେ ଦେଖିବ ଆଉ କେହି କୁଆ ଦେଖିପାରୁନାହାନ୍ତି ତ, ତାକୁ ସେ ଲୁଚେଇ ଦେବ, ଲୁଚେଇ ଦେଇକି ଦେଖିବେ, ଯଦି କିଏ ଦେଖିଦେଲା ପୁଣି ସେଠୁ କାଢ଼ିନି ପଡ଼ିବ ଆଉ ଗୋଟେ ଜାଗା ଲୁଚେଇବେ। କାଳେ କାଳେ ଚ ସଂଗ୍ରହମ୍, କାଳେ ଖାଇବାକୁ ମିଳିବ ନ ମିଳିବ ସେ ସଂଗ୍ରହ କରି ରଖିବ, ତିନି ଗୁଣ, ଆଉ ଅପ୍ରମତ୍ତ, କୁଆ କେବେ ଅଳସୁଆ ନାହିଁ, କାକ କେବେ ଅଳସୁଆ ନାହିଁ, ଆଉ ଅବିଶ୍ୱାସମ୍, ସେ କାହାକୁ ବିଶ୍ୱାସ କରେନି। ପଞ୍ଚ ଶିକ୍ଷେ ଶିକ୍ଷେ ଏତେ ବାୟସମ୍, ଏଇ ପାଞ୍ଚଟା ଜିନିଷ ବାୟସ କତୁରୁ ଶିଖିବ। ତେଣୁ କୁଆର ସବୁଠୁ, କାକର ସବୁଠୁ ବଡ଼ ଗୁଣ ହେଲା ଗୁଢ଼ ମୈଥୁନ, ଏ ମଣିଷ ତ କାକ ଠାରୁ ବି ଚାଣ୍ଡାଳ ହେଇଗଲେ, କ'ଣ କୁହା ହେବ। ଚିତ୍ର କେତେ ସେୟା କହୁଛନ୍ତି, ଗତ ହି ପ୍ରାକୃତ ଯଥା, ଆରେ ଅତ୍ୟନ୍ତ ମୂଢ଼ ଲୋକ ବୋଲି ଶିବଜୀ ଜଟାଧାରୀ ଉଗ୍ରତପା ବ୍ରହ୍ମବାଦୀ ସଭାପତି, ବ୍ରହ୍ମବାଦୀମାନଙ୍କର ସଭାପତି ହୋଇକି ସ୍ତ୍ରୀକୁ ଆଲିଙ୍ଗନ କରି ରହିଛନ୍ତି, ବା ସତୀ ଶୁଣୁଛନ୍ତି। ଏବଂ ଏଇ ଗୋଟିଏ ଗୋଟିଏ କଥା ଶିବଜୀଙ୍କୁ ଅମୃତ ଭଳି ଲାଗୁଛି, ଅମୃତ ଭଳି ଲାଗୁଛି। ନୀତିରେ ଗୋଟେ ଆଜ୍ଞା ପରବର୍ତ୍ତୀ ଶ୍ଲୋକ ଅଛନ୍ତି ସେ, କାରଣ ନୀତିରେ ଗୋଟେ ବହୁତ ସୁନ୍ଦର ଶ୍ଲୋକ ଅଛି, ଆଜ୍ଞା କେହି କାହାକୁ କହିଦେଲେ ଯେ ତାର କ'ଣ ସୁଗୁଣ ପଳେଇଯିବ, ପଳେଇଯିବ କି ପଳେଇବ, ଶିବଜୀ ବୁଝିପାରୁଛନ୍ତି ମୁଁ ସମର୍ଥ ଈଶ୍ୱର, ଆଉ ମୋତେ ବହୁତ ବଡ଼ ଶିକ୍ଷା ହି ଦେଉଛନ୍ତି ବର୍ତ୍ତମାନ ଚିତ୍ର, କିନ୍ତୁ ଶିବଜୀଙ୍କୁ ଅମୃତ ଭଳି ଲାଗୁଛି, କିନ୍ତୁ ସତୀଙ୍କୁ ଏ କଥାଗୁଡ଼ିକ ବିଷ ଭଳି ଲାଗୁଛି, ସେ ସହ୍ୟ କରିପାରିବେନି, ଶେଷରେ କହିଦେବେ ଆରମ୍ଭ କରି ପ୍ରବଚନ, ଶିବଜୀ କିଛି କହୁନାହାନ୍ତି। प्रायसा प्रकृतश्चापि स्त्रियं रहसि बिभ्रति अयं महाव्रतोधर बिभ्रति सदसि स्त्रियं। प्राय प्राय शब्द एठी लगेले माने 99% रु 90% 99 गोटे परसेंट लोक भी रही आते से बाहर एमती कर्म करन जे बले अजामिर प्राय जो अति पति लोक से माने बेले बेले एमती आलिंगन करंती बाहर प्राय शब्द अर्थ प्राय करंती ना केही केही करंती प्रायश्च प्राकृतश्चापि स्त्रियं रहस्य विप्रति प्राय निकृष्ट लोक माने रहस्य एकांतरे ସେମାନେ ଏଇଭଳି ଆଲିଙ୍ଗନ ସ୍ତ୍ରୀକୁ କରନ୍ତି। କିନ୍ତୁ ଅୟମ୍ ମହାବ୍ରତ ଧାର ଶିବଜୀଙ୍କୁ ପ୍ରଶଂସା କରୁଛନ୍ତି। ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଏଇଠି ପ୍ରଶଂସା ଅର୍ଥରେ ରଚନା କରିଛନ୍ତି। ନୈଷ୍ଠିକ ବ୍ରହ୍ମଚାରୀ ଯୋଗେନ୍ଦ୍ର ସ୍ତ୍ରୀୟମ୍ ବିଭ୍ରତି ଇତି ଅନନ୍ତ ଅଚିନ୍ତ୍ୟ ଐଶ୍ୱର୍ଯ୍ୟତା। ଇଏ ଶିବଜୀ ନୈଷ୍ଠିକ ବ୍ରହ୍ମଚାରୀ, ଇଏ ନୈଷ୍ଠିକ ବ୍ରହ୍ମଚାରୀ ହେଇକି ଆଉ ଯୋଗେନ୍ଦ୍ର ଯୋଗୀମାନଙ୍କର ଇନ୍ଦ୍ର ହେଇକି ସ୍ତ୍ରୀକୁ କୋଳରେ ଧରିକି ବସିଛନ୍ତି କି ଅନନ୍ତ ଐଶ୍ୱର୍ଯ୍ୟଙ୍କର କି ଅଚିନ୍ତ୍ୟ ଐଶ୍ୱର୍ଯ୍ୟ ଚିତ୍ର କେତେଟା ପ୍ରଶଂସା କରୁଛନ୍ତି। ଶିବଜୀ ପ୍ରଶଂସା ଅର୍ଥରେ ନେଉଛନ୍ତି କିନ୍ତୁ ସତୀ ପ୍ରଶଂସା ଅର୍ଥରେ ନେଉନାହାନ୍ତି। ସିଏ ନେଉଛନ୍ତି ଯେ ବୁଝୁଛନ୍ତି ଯେ ମୋ ସ୍ୱାମୀଙ୍କୁ ସ୍ୱାମୀଙ୍କର ଯେଉଁ ଈଶ୍ୱରତ୍ୱ ଅଛି ଆକୁ ଖଣ୍ଡନ କରୁଛନ୍ତି। ଅୟମ୍ ମହାବ୍ରତ ଧର ପ୍ରଶଂସା ଠିକ୍ କରୁଛନ୍ତି କିନ୍ତୁ ପ୍ରଶଂସା ଠିକ୍ ସମୟରେ କରୁନାହାନ୍ତି କାରଣ ସ୍ତ୍ରୀ ସେଠି ଅଛନ୍ତି। ନାରୀ ଆଗରେ ସ୍ୱାମୀର ପ୍ରଶଂସା ବି କରିବା ଉଚିତ ନା, ସ୍ୱାମୀର ପ୍ରଶଂସା ଅଲଗା ଡାକିନେ କରିବା ଦରକାର। ଯଦି ନାରୀ ଆଗରେ ସ୍ୱାମୀର ପ୍ରଶଂସା କରାହେଲା ସେ ନାରୀ ଆଉ କାହାକୁ ମାନିବନି, କହିବେ ମୋ ସ୍ୱାମୀ ଏତେ ବଡ଼ ଲୋକ ସେ କାହାକୁ ମାନିବ। ଶାସ୍ତ୍ରରେ ବିଧି ବି ଅଛି, ମନୁସଂଗୀତାରେ ଏତେ ସୁନ୍ଦର ସୁନ୍ଦର ଶିକ୍ଷା ସବୁ ଅଛି, ଆମେ ଦେଖୁଥିଲୁ ବହୁତ ସୁନ୍ଦର ଶିକ୍ଷା ଅଛି। କାହାର ସ୍ତ୍ରୀ ଆଗରେ ସ୍ୱାମୀଙ୍କୁ ପ୍ରଶଂସା ଆଉ ଦୋଷ ବି କହିବନି, ସ୍ତ୍ରୀ ସମ୍ମୁଖରେ ସ୍ୱାମୀର ଦୋଷ ବି କହିବନି, କହିଲେ ସେ ମୋଟେ ଆଉ ସ୍ୱାମୀକି ମାନିବନି। କାନ୍ଧରିକି ଡେଲି ଉଠବାସ କରିବେ ଦଶଥର ସକାଳୁ ଉଠି, ମୋ ସ୍ୱାମୀରେ ଇଏ ଦୋଷ ଅଛି ନା, ଆଉ ଗୁଣ ବି କହିବେନି। ଗୁଣ କହିଲେ ସିଏ କ'ଣ କରିବ ନା, ନିଜର ସ୍ୱାମୀଙ୍କର ଆଉ ଗୁଣକୁ କ'ଣ ସେ ପ୍ରକାଶ କରିବ, ନିଜର ମତଟା ବଢ଼ିବ, ସେ କାହାକୁ ଖାତିର କରିବେନି। ଏକାନ୍ତରେ ସ୍ତ୍ରୀ ପାଖରେ ବହୁତ ବହୁତ ଜିନିଷ ଲୁଚେଇକି ରଖିବା ଦରକାର। ଇଏ ଅୟମ୍ ମହାବ୍ରତ ଧର ଇଏ ପ୍ରଶଂସା କରି କହୁଛନ୍ତି, ଶିବଜୀଙ୍କର ପ୍ରଶଂସା ଅର୍ଥ ନେଲେ ସତୀ ଅଲଗା ଅର୍ଥରେ ନେଇଗଲେ, ଆରେ ଇଏ ଈଶ୍ୱରଙ୍କୁ ନିନ୍ଦା କରୁଛନ୍ତି। ମହାବ୍ରତ ଧର ଶବ୍ଦ ଅର୍ଥ ବିଶ୍ୱନାଥ ଚକ୍ରବର୍ତ୍ତୀ ବଂଶୀଧର ସ୍ୱାମୀ ତାଙ୍କର ଭାବାର୍ଥ ପ୍ରକାଶ ଦୀପିକାର ରଚନା କଲେ ଅୟମ୍ ମହାବ୍ରତ ଧର ଚକ୍ରବର୍ତ୍ତୀ ଲେଖିଲେ ଯୋଗେନ୍ଦ୍ର ତ୍ୱାତ୍ ନୈଷ୍ଠିକ ବ୍ରହ୍ମଚାରୀ ତ୍ୱାତ୍ ନୈଷ୍ଠିକ ବ୍ରହ୍ମଚାରୀ ଯୋଗେନ୍ଦ୍ର ହେଇକି ସ୍ତ୍ରୀକୁ ପାଖରେ ରଖିଛନ୍ତି, ଏ ତାଙ୍କର ଐଶ୍ୱର୍ଯ୍ୟ। ମହାବ୍ରତ ଧର ମହାବ୍ରତ ଧର ଶବ୍ଦର ଅର୍ଥ ଲେଖିଲେ ଏଇ ଏଇମାନଙ୍କୁ ମହାବ୍ରତ ଧର କୁହାଯାଏ, ଏଇ ଏଇ ଗୁଣ ଯାହାର ଥିବ ତାକୁ ବ୍ରତ ମହାବ୍ରତ। ଏଇ ଗୁଣ କୌଣସି ଦେଶ କୌଣସି କାଳରେ ଖଣ୍ଡନ ହେବ ନା ଯାହାଙ୍କର, କ'ଣ କ'ଣ ଅହିଂସା ସତ୍ୟ ଅସ୍ତେୟ ବ୍ରହ୍ମଚର୍ଯ୍ୟ ପରିଗ୍ରହା ଜମା ଏତେ ଜାତି ଦେଶ କାଳ ସମୟ ଅନବଚ୍ଛିର୍ଣ୍ଣ ସାର୍ବଭୌମ ମହାବ୍ରତମ ଇତି ଯୁଗସୂତ୍ରେ। ଯୁଗସୂତ୍ରରେ ଏଇଟା ଅଛନ୍ତି, ଏଇଟାକୁ ମହାବ୍ରତ କୁହାଯାଏ। ଶିବଜୀ ଦେଶ କାଳ ପାତ୍ର ଜାତି କୌଣସି ସ୍ଥିତିରେ ଏଇଟାକୁ ଖଣ୍ଡନ କରନ୍ତି ନା ତାଙ୍କର ବ୍ରତକୁ। ଦେଖନ୍ତୁ ଶିବଜୀଙ୍କର କି ସ୍ଥିତି, ଅଦ୍ଭୁତ ସ୍ଥିତି, ଚିତ୍ର କିନ୍ତୁ ଜାଣନ୍ତି। ସେଥିପାଇଁ ଅୟମ୍ ମହାବ୍ରତ ଧର ଇଏ ମହାବ୍ରତ ଧର କ'ଣ ନା ଅହିଂସା, ଅହିଂସା ଅର୍ଥ ତତ୍ର ପ୍ରାଣ ବିୟୋଗେ ପ୍ରୟୋଜନ ବ୍ୟାପାରେ ହିଂସା ଅଛ, କେବଳ ପ୍ରାଣ ନଷ୍ଟ ହେବା ସମୟରେ ହିଂସା କରିପାରିବ, ତା ବ୍ୟତୀତ କେବେ ହିଂସା କରିବ, ଏଇ ନୀତିରେ ପାଳନ କରୁଥିଲେ ଶିବଜୀ। ଯିଏ ପାଳନ କରିବ ତାକୁ ମହାବ୍ରତ ବୋଲି କୁହାଯାଏ, ଶିବଜୀଟାକୁ ପାଳନ କରନ୍ତି କିନ୍ତୁ ଅନ୍ୟ କେହି ପାଳନ କରିବା ସମ୍ଭବ ନୁହେଁ। ଦେଶ କାଳ ପାତ୍ର ହିସାବରେ ସାର୍ବଭୌମ ମାନେ ଅଖଣ୍ଡ ହିସାବରେ ଏ ବ୍ରତ କିଏ ପାଳନ କରିବ। ଅହିଂସା ସତ୍ୟ ସତ୍ୟ ବାକ୍ମନସୋ ଯଥାର୍ଥତ୍ଵ ମନକୁ ସତ୍ୟ ମାନେ ଯେ ଠିକ୍ କଥା କହିବା, ବେଳେବେଳେ ଆମେ ଠିକ୍ କଥା କହିଲା ବେଳେ ମନ ବି ଭୁଲ କଥାକୁ ବିଚାରକୁ ଆଣେ, ସେଇଟା ସତ୍ୟ ନୁହେଁ। ବା ଗୋଟିଏ କଥାକୁ ଆମେ ସତ୍ୟ ବୋଲି ଜଗତରେ ଜଣଙ୍କ ମୁହଁରେ କହିଲେ ବି ମିଥ୍ୟା କଥାଟାକୁ ଆମେ ସତ୍ୟ ବୋଲି ପ୍ରତିପାଦନ କରୁଛୁ, କିନ୍ତୁ ମନ ଜାଣିଛି ଏଇଟା ମିଥ୍ୟା ବୋଲି। ମୁଁ ଭୁଲ କଥାଟା ଯେମିତି ମା ଗୋଟେ ଛୁଆକୁ ବୁଝାଏ, ରେ ପୁଅ ଏ ଚକୋଲେଟ୍ଟା ଖାଇଲେ ତୋ ଭୋକ ମରିଯିବ, ସେ ଜାଣିଛି ମନରେ ଚକୋଲେଟ୍ ଖାଇଲେ ପୁଅର ଭୋକ ମରିବନି, କିନ୍ତୁ ସେ ସମୟରେ ସେଇଟା ସତ୍ୟ କଥା କି ଯଦି ପୁଅଟା କାନ୍ଦୁଛି ଏଟାକୁ ସତ୍ୟ ବୋଲି ଗ୍ରହଣ କରାଯାଏ, କିନ୍ତୁ ଏଇଟା ପୂର୍ଣ୍ଣ ସତ୍ୟ ନୁହେଁ। ବହୁ ସମୟରେ ଆମେ ସତ୍ୟ କଥା କହୁ ଦେଶ କାଳ ପରିସ୍ଥିତି ଦେଖିକି, କିନ୍ତୁ ମନରେ ଜାଣୁ ସେଇଟା ମିଥ୍ୟା କଥା ବୋଲି। ସେ କହୁଛନ୍ତି ନାଇଁ ନାଇଁ ନାଇଁ, ବାକ୍ ମନ ସହ ଯେଉଁ ଯଥାର୍ଥତ୍ଵ, ଶିବଜୀ ବାକରେ ବଚନରେ ଆଉ ମନରେ ତାଙ୍କ ଯଥାର୍ଥତ୍ଵ କେବେ ଅସତ୍ୟ କହିନାହାନ୍ତି, କେବେ ବି କହିନାହାନ୍ତି। ଏ ମହାବ୍ରତ ଅହିଂସା ମହାବ୍ରତ ନୁହେଁ ଆଜ୍ଞା, ଏ ବୃକାସୁରକୁ ବଧ ଦେଖୁନାହାନ୍ତି, ବୃକାସୁର ବଧ କରିବା ପାଇଁ ଧାଇଁଲା ଶିବଜୀ, କ'ଣ ବଧ କରିପାରିଥାନ୍ତି ତାକୁ? ପ୍ରଳୟ ବେଳେ ଏମିତି ନାଚନ୍ତି ଡମ୍ବରୁ ବଜେଇକି, ସେଇଠି ଷ୍ଟାର୍ଟ କରିଦେଇଥାନ୍ତି ପ୍ରଳୟ, ଅସୁବିଧା କ'ଣ ନାହିଁ ତାଙ୍କର? ସେ ହିଂସା କରିବେନି ବା, ଧାଇଁଲେ କହିଲେ ବିଷ୍ଣୁ ତାଙ୍କର ସେ କାମ କରିବେ। ମହାବ୍ରତ ହିଂସା କାହା କରନ୍ତି ନା ଶିବଜୀ। ସ୍ତେୟମ୍ ପରସ୍ୱ ଅପହରଣମ୍ ତତ୍ ଅଭାବ ସ୍ତେୟମ୍, ପରଧନକୁ ଲୁଣ୍ଠନ କରିବା ତାର ଅଭାବଟା ହେଉଛି ସ୍ତେୟମ୍। ଅସ୍ତେୟମ୍, ସ୍ତେୟ ମାନେ ଚୋରି, ଅସ୍ତେୟ ମାନେ ନାହିଁ ଚୋରି, ଅର୍ଥ ନ ବି ଚୋରି କରନ୍ତି ନାହିଁ। ପରସ୍ୱ ଅପହରଣମ୍, ପରର ଧନକୁ ଅପହରଣ କରିବା, ପରର ସତ୍ତାକୁ ଅପହରଣ କରିବା, ସୁ ଧନ, ଏଇଟା ମହାବ୍ରତ। ଆଉ ବ୍ରହ୍ମଚର୍ଯ୍ୟମ୍ ଉପସ୍ଥ ସଂଯମମ୍, ଏତେ ଜଗତରେ ସଂସାରରେ ସବୁଠୁ ସୁନ୍ଦରୀ ନାରୀ ହେଉଛନ୍ତି ସତୀ, କେବଳ ଗୁଣରେ ନୁହନ୍ତି ରୂପରେ ବି, ଉପସ୍ଥ ସଂଯମମ୍। ଆଉ ଦେଶ କାଳ ପାତ୍ର ସମୟ ଅବଚ୍ଛେଦ ନା ସାର୍ବଭୌମ, ମହାବ୍ରତା ସାର୍ବଭୌମ ଲାଗିବ ଅଖଣ୍ଡ ଭାବେ। ସେ କହୁଛନ୍ତି ଅୟମ୍ ଅୟମ୍ ମହାବ୍ରତ, ଇଏ ମହାବ୍ରତଧାରୀ, କିନ୍ତୁ ସ୍ତ୍ରୀ ଗୁରୁଖୀ ପାଖରେ ସ୍ୱାଭାବିକରେ ବସୁଛନ୍ତି, ପ୍ରାକୃତ ଲୋକ ଏମିତି କରନ୍ତି ନା, ଚିତ୍ରକେତୁ କହୁଛନ୍ତି। ଆଉ ଅପରିଗ୍ରହ ଭୋଗ ସାଧନମ୍ ଅସ୍ୱୀକାରମ୍, ଶିବଜୀ କୌଣସି ଭୋଗ ଜିନିଷ ରଖିନାହାନ୍ତି ପାଖରେ, ସମସ୍ତଙ୍କୁ ଭୋଗ ଦେଇଦିଅନ୍ତି, ଭୋଗ ସମସ୍ତଙ୍କୁ ଦେଇଦିଅନ୍ତି, ଯିଏ ଯାହା ମାଗୁଛି ଦେଇଦିଅନ୍ତି, କିନ୍ତୁ ନିଜ ଭୋଗ ସାଧନ କିଛି ରଖିନାହାନ୍ତି, କିଛି ବି ତାଙ୍କ ପାଖରେ ନାହିଁ। ଆଉ ଜମା, ଜମା ଯେଉଁ ଅଛି ନିୟମ, ଜମା ଇନ୍ଦ୍ରିୟ ସଂଯମ, ତା ଭିତରେ ଚାଲିଗଲେ, ଟୀକାର ରଚନା କରିଛନ୍ତି କିଏ, ବଂଶୀଧର ସ୍ୱାମୀ। ଅୟମ୍ ପ୍ରାୟଶ ପ୍ରାକୃତ ଚାପି ସ୍ତ୍ରିୟମ୍ ରହସି ବିପ୍ରତି ଅୟମ୍ ମହାବ୍ରତ ଧୋର ବିଭର୍ତ୍ତି ସଦସି ସ୍ତ୍ରିୟମ୍, ସଭା ଭିତରେ ମହାବ୍ରତଧର ହେଇକି ସ୍ତ୍ରୀକୁ ଧରିକି ବସିଛନ୍ତି, ପ୍ରଶଂସା କଥା ଆଜ୍ଞା, କିନ୍ତୁ ଠିକ୍ ସମୟରେ କହିଲେ ନା, ସଭା ଭିତରେ କହିଦେଲେ ସତୀଙ୍କୁ, ବର୍ତ୍ତମାନ ସମେତ ହେଇଗଲେ ସତୀଙ୍କୁ, ବର୍ତ୍ତମାନ ବହୁ ବଡ଼ କଷ୍ଟ ଲାଗିଲା। କିନ୍ତୁ ଶିବଜୀ ହସିଥିଲେ କିଏ, ପ୍ରହସ୍ୟ ଶୃଣମତ୍ମ ଇଦମ୍ ଦେବୀ ଏ ତଦନ୍ତିକିଆ ଉଚ୍ଚ ହାସ୍ୟ ତଦନ୍ତିକିଆ, ହସିନଥିଲେ କି କିଏ, ଚିତ୍ରକେତୁ ହସିଥିଲେ ନା, ଶିବଜୀ ବି ହସିଦେଲେ, କହିଲେ ମୁଁ ବୁଝିଗଲି ତୁମ କଥା, ଶିବଜୀ ବର୍ତ୍ତମାନ ହସିକି କହିବେ, ଶ୍ରୀ ଶୁକୋବାଚ ଏଇ ଗୋଟିଏ ଶ୍ଳୋକକୁ କହିବେ ନା, କେବଳ କଥା କହିବେ ଶ୍ରାନ୍ତି, ସନ୍ଧ୍ୟାବେଳକୁ ଠିକ୍ ସମୟରେ ଆସିବେ, କାରଣ ବହୁତ ପାଞ୍ଚ ସାତଟି ଅଧ୍ୟାୟ। ଆଉ ଅମୃତ ଦେଉଛନ୍ତି ବୃତ୍ରାସୁରଙ୍କର କଥା, ତେବେ ମୁଁ କଥା କହିଲା ସମୟରେ ମୋର ଗୋଟିଏ ଭୁଲ ହେଇପାରେ ନିଶ୍ଚିତ, କାରଣ ମୁଁ ବୃତାସୁର କହିପାରେ, କିନ୍ତୁ ବୃତ୍ରାସୁର ଏ ଉଚ୍ଚାରଣ ମୋର ତ୍ରୁଟି ହେଇପାରେ, ମୁଁ ତ ସଂସ୍କୃତ ପଢ଼ିନି, ଆପଣମାନେ ମୋତେ କ୍ଷମା କରିନେବେ। ବୃତାସୁରଙ୍କର ଯେଉଁ ବୃତ୍ରାସୁରଙ୍କର ଯେଉଁ ଅଛି ମହିମା, ବହୁ ବଡ଼ ମହିମା, ଆଉ ଭାଗବତ ସିଦ୍ଧାନ୍ତ ତାଙ୍କର ଚାରୋଟି ଶ୍ଳୋକ ଉପରେ ଟିକିକି ରହିଛନ୍ତି, ଚାରୋଟି ସିଦ୍ଧାନ୍ତରେ ଗୌଡ଼ ବୈଷ୍ଣବ ସିଦ୍ଧାନ୍ତ ଅଛନ୍ତି ତାଙ୍କର ଚାରୋଟି ସ୍ତୁତିରେ। ଆଉ ଭଗବାନଙ୍କ ଦୟାରୁ ଆମେ ବହୁତ ଶୀଘ୍ର ଶୀଘ୍ର ଯିବାକୁ ପଡ଼ିବ, କାରଣ ସମୟ କମ୍ ଆଉ ବହୁତ ଅଧ୍ୟାୟ। ଶ୍ରୀ ଶୁକୋବାଚ ଭଗବାନ ଶ୍ରୁତ୍ୱା ପ୍ରହସ୍ୟ ଗାଦଧୀ ନୃପ ତୃଷ୍ଣିଂ ବଭୁବ ସଦସୀ ସଭ୍ୟାଶ୍ଚ ତଦନୁବ୍ରତଃ। ସିଏ ଯେଭଳି ହସିଥିଲେ ଏ ଭଗବାନ ଲାଗିଲା ଶିବଜୀଙ୍କ ପାଖରେ, ଯଥାର୍ଥ ଭଗବାନ ହେବା ପାଇଁ ଯୋଗ୍ୟ ଶିବଜୀ, ଭଗବାନଙ୍କର କ'ଣ କୁହାଯିବ, ଭଗବାନ ଭଗବାନ ଆମର ଅପରାଧ ଅଛି ନା, ଶିବଜୀଙ୍କୁ ବିଷ୍ଣୁଙ୍କ ଠାରୁ ସ୍ୱତନ୍ତ୍ର ବୋଲି ବିଚାର କରିବା ବା ସମାନ ବୋଲି ବିଚାର କରିବା, ତାହେଲେ କ'ଣ ବିଚାର କରାଯିବ, ଭଗବାନ ବୋଲି କୁହାଯିବନି କି ସ୍ୱତନ୍ତ୍ର ବୋଲି କୁହାଯିବନି? ଅଦ୍ଭୁତ ସ୍ଥିତି ସାକ୍ଷାତ ହରିତ୍ୱେନ ସମସ୍ତ ଶାସ୍ତ୍ରୀ, ଗୁରୁଦେବ ଗୁରୁଦେବଙ୍କୁ ଜୀବତତ୍ୱରେ ନିଆଯିବ, ଗୁରୁଦେବ ଜୀବତତ୍ୱ କି, ଯିବୁ ତ ତୁ ହେଲେ ସାକ୍ଷାତ ହରି କଟିଯିବ। ଭାଗବତ ସିଦ୍ଧାନ୍ତ ଭଗବାନଙ୍କର ଯେଉଁ କହିଲେ ନମର୍ତ୍ତ୍ୟ ବୁଦ୍ଧେ ସୁରେଶ ସର୍ବଦେବମୟ ଗୁରୁ, ଏ ସିଦ୍ଧାନ୍ତ କଟିଯିବ। ସର୍ବକୌଞ୍ଜର ଶୌଚବତ ସପ୍ତମସ୍କନ୍ଦ କଟିଯିବ। ଗୁରୁଦେବ ଜୀବ ତତ୍ତ୍ୱ ନୁହନ୍ତି କି ଈଶ୍ୱର ତତ୍ତ୍ୱ ହିଁ ନୁହନ୍ତି, ଶିବଜୀଙ୍କର ତତ୍ତ୍ୱ ସେ ସ୍ଥିତି ସେଇଭଳି। ସାକ୍ଷାତ ହରି, ହରିଙ୍କର ବିଭୂତି, ଭଗବାନ ଏତେ ବଡ଼ ସଭା ଭିତରେ, ନୈଷ୍ଠିକ ବ୍ରହ୍ମଚାରୀଙ୍କ ସଭା ଭିତରେ ତାଙ୍କ ନିନ୍ଦାକୁ ସେ ପ୍ରଶଂସାରେ କେବଳ ଗୋଟେ ହସରେ ନେଇଗଲେ, ବା ଗୋଟିଏ ହସରେ ହଜମ କରିଦେଲେ। କମ୍ବଳ ସ୍ଥିତି ନୁହେଁ ଆଜ୍ଞା, ଡାଇରେକ୍ଟ ଯାହା କୁହନ୍ତି ନିନ୍ଦା କରାଯାଉଛି, ସ୍ତ୍ରୀକୁ କୋଳରେ ଧରିଛନ୍ତି ପ୍ରବଚନ ଦେବା ସମୟରେ, ସଭା ଭିତରେ ନିଜ ସ୍ତ୍ରୀ ଶୁଣୁଛି, ସ୍ତ୍ରୀ ଆଗରେ ଅଫେନ୍ସ, କେତେ ବଡ଼ କଥା ଚିନ୍ତା କରନ୍ତୁ। ଗୋଟିଏ ହସରେ ହଜମ କରିଦେଲେ ଶିବଜୀ, ପ୍ରହାସ୍ୟ, କାହିଁକି ପ୍ରହାସ୍ୟ ହସିଦେଲେ ନା, ଅଗାଧ ଦିହି ଗମ୍ଭୀର ବୁଦ୍ଧି। ହଁ ଚିତ୍ର କିନ୍ତୁ ଯାହା କହୁଛନ୍ତି ଠିକ୍ କହୁଛନ୍ତି, ଠିକ୍ କଥା କହିଛନ୍ତି, ବହୁତ ବଡ଼ ଶିକ୍ଷା ଦେଲେ। ଏହିଁ ମୋର ଯଥାର୍ଥ ଗୁରୁ ଭାଇ, ଯଥାର୍ଥ ଗୁରୁ ଭାଇ ମୋତେ ବହୁତ ବଡ଼ ବଞ୍ଚେଇ ଦେଲେ, ଆଜି ଜଗତର ବହୁତ ବଡ଼ କଲ୍ୟାଣ କଲେ। ତୃଷ୍ଣୀ ବାବୁ ହେଲେ ହସି ଦେଇ କିଛି କହିଥାନ୍ତ, ହସି ଦେଇ କିଛି କହିଥାନ୍ତେ କି ଓକେ ଓକେ, ନାଇଁ 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 କିଛି କହିଲେନି। ତୃଷ୍ଣୀ ବାବୁ ଚୁପଚାପ ରହିଗଲେ। ସଭାସଦ ଅନୁବ୍ରତା, ଯେତେ ସଭା ମୁନିମାନେ ନୈଷ୍ଠିକ ବ୍ରହ୍ମଚାରୀ ଥିଲେ ସେମାନେ ବି ଚୁପଚାପ ରହିଗଲେ। ଶିବଜୀଙ୍କର ଏତେ ବଡ଼ କରୁଣା ଏଇ ଚତୁର୍ସନକ ଏମାନଙ୍କ ପ୍ରତି, ଏମାନେ ଶିବଜୀଙ୍କର ପ୍ରବଚନ କେବଳ ବୁଝୁନଥିଲେ, ତାଙ୍କର ମନୋଭାବକୁ ପାତ୍ରତା ଆସିଯାଇଛି ନା, ଶିବଜୀଙ୍କର ମନୋଭାବକୁ ପ୍ରତି ପଦକ୍ଷେପରେ ବୁଝିଯାଉଥିଲେ। ଶିବଜୀ ଚୁପଚାପ ରହିଲେ, ଇଏ ବି ଚୁପଚାପ ରହିଲେ, ତଦନୁବ୍ରତା ଶିବଜୀଙ୍କର ବ୍ରତକୁ ପାଳନ କଲେ। ଦେଖିବେ ବିଶ୍ୱନାଥ ଚକ୍ର ଠାକୁର କି ସୁନ୍ଦର ଟୀକା ନେଇଛନ୍ତି, ବହୁତ ସୁନ୍ଦର ଟୀକା। ସନ୍ଧ୍ୟାବେଳେ ଏ ପ୍ରସଙ୍ଗ ଆରମ୍ଭ ହେବେ, କେହି ଆସନ୍ତୁ ବା ନ ଆସନ୍ତୁ, କଥା କାଲି ଯେଉଁ ସମୟରେ ଆରମ୍ଭ ଟାଇମ୍ ଦିଆହେଇଛନ୍ତି, ଠିକ୍ 8ରେ ଆରମ୍ଭ ହେବେ, ଠିକ୍ 7ରେ ଆରମ୍ଭ ହେବେ, କାରଣ ପ୍ରସଙ୍ଗ ଉପରେ ଯେତେବେଳେ ଆମେ ଯିବାକୁ ପଡ଼ିବ, ବହୁତ ପ୍ରସଙ୍ଗ ଏମିତି ଆଲୋଚନା ହେଉଛି କିନ୍ତୁ ବହୁତ ପ୍ରସଙ୍ଗ ରହିଯାଉଛି, ଆଉ କଥା କହିଲା ବେଳେ ଆମେ ଏମିତି ମେଜରମେଣ୍ଟ କରିକି ଚାବି ଦେଇ କଥା କହିବା ପାଇଁ ଆମକୁ ଆମେ ତ ନିଜର କଣ୍ଟ୍ରୋଲରେ ଆମେ ରହିପାରିବୁନି। ସେଥିପାଇଁ ଚିତ୍ରକୁ ଚରିତ୍ର ହେଲେ ଅଧା ରହିଲେ, ଧ୍ରୁବ ଚରିତ୍ର ହେଲେ ଅଧା ରହିଲେ, ତାକୁ ଆଲୋଚନା କରିକି ସାରିବା ହିଁ ସମୟ ନିର୍ଦ୍ଧାରିତ ସମୟ 7 ଦିନ, ତେଣୁ ସମୟ ହିସାବରେ ଆପଣମାନେ ଆସିବେ ଠିକ୍ ବରଂ ପୂର୍ବରୁ ଆରମ୍ଭ କରାଯିବ ଯଦି ଭକ୍ତମାନେ ଚାଲି ଆସିଥିବେ, ତେଣୁ 7ଟା ସମୟରେ ଆପଣମାନେ ଆସିବେ, କଥା ଯେଉଁଠୁ ରହିଲେ ସେଠୁ ଆରମ୍ଭ ହେଇଯାଏ। ଜୟ ଗ୍ରନ୍ଥରାଜ ଶ୍ରୀମଦ ଭାଗବତମ କି ଜୟ, ପ୍ରଭୁପାଦ ଜୀ ମହାରାଜ କି ଜୟ, ଶ୍ରୀ ଗୌରଗୋବିନ୍ଦ ଗୋସ୍ୱାମୀ ଶ୍ରୀ ଗୁରୁ ମହାରାଜ କି ଜୟ, ଚିତ୍ରକେତୁ ମହାରାଜ କି ଜୟ, ନିତାଇ ଗୌର ପ୍ରେମାନନ୍ଦେ ହରି ହରି ସମସ୍ତେ।